అనందలీలామయ విగ్రహాయ హిమావతిభ్యో సవిసుందరాయ తస్మై మహాప్రేమ రసప్రదాయ శ్రీ చైతన్యచంద్రాయ నమస్తే. చైతన్యచంద్రాయ నమస్తే. చైతన్యచంద్రాయ నమస్తే. చైతన్యచంద్రాయ నమః. ఉపస్థిత భక్త సజ్జన బృంద, మాతృబృంద, ମୁଁ ଆପଣମାନଙ୍କୁ ଆମର ଆନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି, ଯେହେତୁ ଆପଣମାନେ ଆଜି ଆମମାନଙ୍କର ଏ ସଂକୀର୍ତ୍ତନ ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି, ଆମମାନଙ୍କୁ ସବୁପ୍ରକାର ସାହାଯ୍ୟ କରିଛନ୍ତି, ଆମମାନଙ୍କୁ ସହିତ ସହଯୋଗ କରିଛନ୍ତି ଏବଂ ସମସ୍ତ ପ୍ରକାର ସର୍ବତ ଭାବେ ଉତ୍ସାହ ପ୍ରେରଣା ଦେଇଛନ୍ତି, ଅଧିକନ୍ତୁ ଆମମାନଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି କିଛି ହରି ସଂକୀର୍ତ୍ତନ କରିବା ପାଇଁ। ଅବଶ୍ୟ ଆପଣମାନଙ୍କ ମଧ୍ୟରୁ କିଏ ଜାଣିଥାଇପାରନ୍ତି, କିଏ ନ ଜାଣିଥାଇପାରନ୍ତି ହରି ସଂକୀର୍ତ୍ତନ କାହିଁ କରାଯାଏ, ଏହାର କ'ଣ ଫଳ ଅଛି, ମୁଁ ବର୍ଷ କହିସାରିଲିଣି, କିନ୍ତୁ ଏହା ପରି ସୁଫଳପ୍ରଦ ଅବ୍ୟର୍ଥ ଯେ ଜ୍ଞାନ ଜ୍ଞାନର କିଛି ଅପେକ୍ଷା ରଖେ ନା, ଜ୍ଞାନ ଜ୍ଞାନର ଅପେକ୍ଷା ରଖେ, ଜ୍ଞାନ ସାରେ ହଉ ଜ୍ଞାନ ସାରେ ହଉ ଯଦି କେହି ହରି ସଂକୀର୍ତ୍ତନ କରନ୍ତି ତାହାର ସୁଫଳ ନିଶ୍ଚୟ ଭାବରେ ପାଆନ୍ତି। ଷଷ୍ଠ ସ୍କନ୍ଦ ଭାରତ କଥା ଆମେ ଏ ସମ୍ପର୍କରେ ବାରମ୍ବାର ଉଲ୍ଲେଖ କରୁ, କାରଣ ଷଷ୍ଠ ସ୍କନ୍ଦ ଭାରତରେ ଦିଆହେଇଛି ଅଜାମିଳ ଚରିତ, ଅଜାମିଳ ମହାନ ପାପୀ ଥିଲା, ଏତେ ପାପ କରୁଥିଲା ତାର ଇୟତା ନାହିଁ, ସବୁ ପ୍ରକାର ପାପ କରିଥିଲା, ଚିତ୍ରଗୁପ୍ତ ତାର ବଡ଼ ପାଞ୍ଜି ତିଆରି କରି ରଖିଥିଲା, ଯମରାଜର ମନ୍ତ୍ରୀ ଚିତ୍ରଗୁପ୍ତ ସମୁ ମଣିଷର ପାଞ୍ଜି ତା ପାଖରେ ତିଆରି ହେଇକି ଥୁଆ ହେଇଛି, ସେ ରଖୁଛି ପ୍ରତିକ୍ଷଣ ପ୍ରତିମୁହୂର୍ତ୍ତ, ଆପଣ କ'ଣ କରୁଛନ୍ତି ସେ ଟିପୁଛି, ସବୁ ସେ ଟିପୁଛି, ଏ କଥା କିଏ ବିଶ୍ୱାସ କରିପାରନ୍ତି ନ କରିପାରନ୍ତି, କିନ୍ତୁ ଏଇଟା ଭାଗବତ କଥା, ଭାଗବତ ପଞ୍ଚମ ସ୍କନ୍ଦ ଭାଗବତରେ ଯମପୁରର ବର୍ଣ୍ଣନା ଅଛି, ଏସବୁ କଥା ଟିକ ଟିକ ଭାବରେ ଲେଖା ଅଛି, ନର୍କର ବର୍ଣ୍ଣନା ଅଛି, କ'ଣ ପାପ କଲେ କେଉଁ ନର୍କକୁ ଯିବ, କେଉଁ ଦଣ୍ଡ ପାଇବ, ଏସବୁ କଥା ଲେଖା ଅଛି, ଭାଗବତ ପ୍ରମାଣ ମଙ୍ଗଳମ୍ ଶ୍ରୀମଦ ଭାଗବତମ୍ ପ୍ରମାଣ ମଙ୍ଗଳମ୍ ପ୍ରେମା ପୁମର୍ଥ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମିଦମ୍ ତତ୍ରାଦର ନହପର, ମହାପ୍ରଭୁ ଏ ମତ ବ୍ୟକ୍ତ କରିଛନ୍ତି। ଭାଗବତ ଅମଳ ପ୍ରମାଣମୂଳକ ଗ୍ରନ୍ଥ, ବିଶୁଦ୍ଧ ପ୍ରମାଣମୂଳକ ଗ୍ରନ୍ଥ, ଭୁଲ ଭଟକା କିଛି ନାହିଁ, କାରଣ ଭାଗବତ ଭଗବାନଙ୍କର ବାଣୀ, କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଇଏ ସାଧାରଣ ଶାସ୍ତ୍ର ନୁହେଁ ବା ସାଧାରଣ ଗ୍ରନ୍ଥ ନୁହେଁ, ସାଧାରଣ ପୁସ୍ତକ ନୁହେଁ, କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ, କୃଷ୍ଣ ତୁଲ୍ୟ ବିଭୁ ବସ୍ତୁ, କୃଷ୍ଣ ବିଭୁ ପରମେଶ୍ୱର ଭଗବାନ, ତାଙ୍କର ବାଣୀ ଅବତାର, ତାଙ୍କର ବାଣୀ ଅବତାର ଭାଗବତ ବିଭୁ ବସ୍ତୁ, ଆମେ କୃଷ୍ଣଙ୍କର ଶରଣରେ ଆଶ୍ରିତ ହେଉଛୁ, ସେପରି ଭାଗବତର ଆଶ୍ରୟ ନେବା ସର୍ବାଶ୍ରୟ, ସମସ୍ତେ ଆଶ୍ରିତ ହେବେ ଭାଗବତର, ଭାଗବତ ଜରିଆରେ କୃଷ୍ଣ କଥା କହୁଛନ୍ତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହି ଗୋଟିଏ ଶ୍ଳୋକରେ ଏପରି ଗୋଟେ 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 ପଦ ବା ଶବ୍ଦରେ ଅକ୍ଷରେ କିଛି କିଛି ଅର୍ଥ ଅଛି ଭାଗବତ, ଏସବୁ କଥା ରହିଛି, ତେଣୁ ଭାଗବତ ପ୍ରମାଣ ଏଇଟା, ଭାଗବତ ଯେ ନା ମାନେ ସେ ଜବନ ସମ, ତାର ଶାସ୍ତା ଅଛି ଜନ୍ମେ ଜନ୍ମେ ପ୍ରଭୁ ଜମ, ଯେ ଭାଗବତକୁ ଅସ୍ୱୀକାର କରିବ ସେ ମ୍ଲେଚ୍ଛ ଜବନ, ସେ ନିଶ୍ଚିତ ଭାବରେ ଜନ୍ମ ଜନ୍ମାନ୍ତର ଧରି ଜମଦଣ୍ଡ ପାଇବ, ଏଥିରେ କିଛି ଭୁଲ ଭଟକା ନାହିଁ। ଆଜି ଏମାନେ ଭାଗବତକୁ ସ୍ୱୀକାର କରିଛନ୍ତି ମ୍ଲେଚ୍ଛ ଜବନ ଥିଲେ, ଆମ ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ପାଶ୍ଚାତ୍ୟ ଗଲେ ଭାଗବତର ବାଣୀ ପ୍ରଚାର କଲେ ଏବଂ ଭାଗବତକୁ ଇଂରେଜୀ ଭାଷାରେ ଲେଖିଲେ, ଅନୁବାଦ କଲେ, ମୂଳ ଭାଗବତ ରଚୟିତା ବ୍ୟାସଦେବ ସଂସ୍କୃତ ଭାଷାରେ ଲେଖା 18,000 ଶ୍ଳୋକ ଭାଗବତରେ, ତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଆମ ଜଗନ୍ନାଥ ଦାସ, ଓଡ଼ିଶାରେ ଭାଗବତ କହିଲେ ଜଗନ୍ନାଥ ଦାସ ଭାଗବତକୁ ଲୋକେ ବୁଝନ୍ତି, ମୂଳ ଭାଗବତ କେହି ବୁଝନ୍ତି ନାହିଁ, କାହିଁକିନା ସେ ଓଡ଼ିଆରେ ଅନୁବାଦ କରିଛନ୍ତି, ସେ ପରିଚିତ ଥିଲା, ଏବେ ମଧ୍ୟ ତାହା ଲୁପ୍ତ ହେବାକୁ ବସିଲାଣି, ତେ ମୂଳ ଭାଗବତ ବ୍ୟାସଦେବ ରଚୟିତା ସଂସ୍କୃତ ଭାଷାରେ ଲେଖା, ସେ ମୂଳ ଭାଗବତ ଇଂରେଜୀ ଭାଷାରେ ମୂଳ ଶ୍ଳୋକ ଅଛି, ଶବ୍ଦାର୍ଥ ଅଛି, ଶ୍ଳୋକର ଅର୍ଥ ଅଛି, ଆଉ ପ୍ରତି ଶ୍ଳୋକ ଉପରେ ଭାଷ୍ୟ ଦିଆଯାଇଛି, ଭାବାର୍ଥ ଦିଆଯାଇଛି, ପରିଷ୍କାର ଭାବରେ ବୁଝିହେବ ଏବଂ ପଢ଼ିକିରି ବୁଝିବାର ଅସୁବିଧା କିଛି ରହିବ ନା। ତତ୍ତ୍ୱଗତ ବିଚାର କଥା ବୁଝିବା ପାଇଁ ହେଲେ ଗୁରୁଙ୍କ ମୁଖରୁ ଶ୍ରବଣ କରିବା ପାଇଁ ପଡ଼େ, ପଢ଼ିକିରି ତତ୍ତ୍ୱଗତ କଥାଟା ବୁଝି ତତ୍ତ୍ୱକଥା ବୁଝିପାରେ, ସାଧାରଣ ବୋଧଗମ୍ୟ ହୋଇପାରେ, ଏ କଥା ଅଛି ଆମର। ତେବେ ସେ କଲେ ଆସ୍ତ ଜଗତରେ ପ୍ରକାଶ କଲେ, ଆମେ ପଢ଼ିକିରି ଜାଣିକିରି ଶୁଣିକିରି ଏମାନେ ଆସିଛନ୍ତି, ଏମାନେ ଭାଗବତ ଗ୍ରହଣ କରୁଛନ୍ତି, ଆମେ ଭାଗବତର କଥା କହିବେ, ଭାଗବତରୁ ଶାସ୍ତ୍ର ଉଦ୍ଧାର କରିବେ ଏମାନେ, ତେଣୁ ଭାଗବତରେ ଲେଖା ଅଛି। ତେଣୁ ଅବିଶ୍ୱାସ କଲେ, ତୁମେ ଅବିଶ୍ୱାସ କଲେ ତୁମେ କ୍ଷତି, ଭାଗବତ ନ ମାନି ତୁମେ ଲେଖ ଜବନ ହେଲ, ତୁମେ ତ ଜନ୍ମଦଣ୍ଡ ନିଶ୍ଚୟ ପାଇବ। ତେଣୁ ଭାଗବତକୁ ସ୍ୱୀକାର କରାଯାଏ। ତେଣୁ ଭାଗବତରେ କଥା ଅଛି ଅଜାମିଳର କଥା, ପ୍ରତ୍ୟେକ ଲୋକର, ପ୍ରତ୍ୟେକ ମଣିଷର ତିଆରି କରିକି ରଖୁଛି। ତୁମେ ବିଶ୍ୱାସ କରିପାର ନ କରିପାର, ଆରେ ଆରେ ଅନେକ କ'ଣ ବିଶ୍ୱାସ, ହଁ ହଁ ସେ ଜମପୁର କେଉଁଠି ଘିଅ, ସେ ଚିତ୍ରଗୁପ୍ତ କେଉଁଠି ଅଛି ଘିଅ, କେତେ ମଣିଷ ଏ ଜଗତରେ ଅଛନ୍ତି, ସେ କେମିତି ଜାଣିଛି କିଏ କ'ଣ କେଉଁଠି କରୁଛି। ଆପଣଙ୍କ ଅବିଶ୍ୱାସ ହେଇପାରେ, କିନ୍ତୁ ତାର ଏପରି ଶକ୍ତି ଅଛି, ସେ ସେଇଠି ଥାଇକି ଜାଣିପାରୁଛି, ବୁଝିପାରୁଛି ଏବଂ ଲେଖୁଛି ପାଞ୍ଜି ତିଆରି କରି ରଖୁଛି। ମୃତ୍ୟୁ ପରେ ଏ ଘଟ ଛୁଟିବ, ମୃତ୍ୟୁ ପରେ ଜମପୁରକୁ ଯିବ, ସେଠି ପାଞ୍ଜି ଖୋଲିବ, ଏ କ'ଣ କରିଛି, ଏ ଲୋକ ପାଞ୍ଜି ଖୋଲି କହିବ ଟିକିନିକ କ୍ରିୟା କରିଛି, ତା କରିଛି, ଜମରାଜ ଧର୍ମରାଜ ବିଚାର ଦେବେ, ସେଇଠି ତାଙ୍କ କୋର୍ଟରେ ବିଚାର ହେବ, ପାପ କରିଛି, କେଉଁ ନର୍କରେ ପଡ଼ିବ, କେତେ ହଜାର ବର୍ଷ କେଉଁ ନର୍କଦଣ୍ଡ ଭୋଗିବ, ତାପରେ କେଉଁ ଜନ୍ମ ହେବ, ଏସବୁ ଜମରାଜଙ୍କ ଦରବାରରେ ବିଚାର ହେଇଯାଏ ସବୁ, ସେହିପରି ହବାର କଥା ଅଛି। ଏସବୁ ଭାଗବତରେ ବର୍ଣ୍ଣନା ଅଛି, ସବୁ ସାଧୁ ମହାଜନମାନଙ୍କ କଥା କହନ୍ତି, ଆଉ ତାଙ୍କ କଥା ବିଶ୍ୱାସ କରିବା। ତେଣୁ ଅଜାମେଳ ମରୁଥିଲା 88 ବର୍ଷ ବୟସରେ, ମୃତ୍ୟୁ ଶଯ୍ୟାରେ ପଡ଼ିଛି, ମରିବାକୁ ଯାଉଛି। ତିନି ଜଣ ଭୟଙ୍କର ବିକଟାଳ ରୂପଧାରୀ ଯମଦୂତ ଉପସ୍ଥିତ ହୋଇଛନ୍ତି ନବା ପାଇଁ। ତା ବିକଟାଳ ଭୟଙ୍କର ରୂପ ଦେଖିକରି ଭୀତ ଚସ୍ତ ହେଇକରି ତା ପୁଅକୁ ଡାକିଲା, ସବା ସାନ ପୁଅ, ତା ନାଁ ରଖିଥିଲା ନାରାୟଣ, ଇଏ ଗୋଟେ ସ୍ୱୀକୃତି ଥିଲା ତାର, ନାରାୟଣ ଭଗବାନଙ୍କର ନାମ, ଭଗବାନଙ୍କ ନାମ ଯେ ନାମକରଣ ଆମର ସଂସ୍କାର ଅଛି, ହଏ ତେ ଏଇଟା ସ୍ୱୀକୃତି ଥିବାରୁ ତା ପୁଅକୁ ଡାକିଛି, ସଙ୍କେତ କରିକିରି ଭଗବାନ ନାରାୟଣକୁ ଡାକିଲେ, ହେ ଭଗବାନ ନାରାୟଣ ମୋତେ ଉଦ୍ଧାର କର, ଏ କଥା କହିଲେ। ତା ପୁଅକୁ ଡାକିଲା, ହେ ନାରାୟଣ ତୁ କୁଆଡ଼େ ଗଲେ ମୋ ପାଖୁଆ, ସାନ ପୁଅ କୋଡ଼ ପଛୁଆ ପୁଅ ତ ଅସ୍ନେହ ଥିଲା, ନାରାୟଣ ନାମ ଉଚ୍ଚାରଣ କଲା କ୍ଷଣି ସାଙ୍ଗେ ସାଙ୍ଗେ ଚାରିଜଣ ବିଷ୍ଣୁଦୂତ ଉପସ୍ଥିତ ହେଇଗଲେ, ଗଦା ଧରିକିରି ଯମଦୂତଙ୍କୁ ତୋଳିଲେ, କାହିଁକିନା ସାଙ୍ଗେ ସାଙ୍ଗେ ତାର ସବୁ ପାପ କ୍ଷୟ ହେଇଗଲା। ଏପରି ଭଗବାନଙ୍କ ନାମରେ ଏ କଥା ଅଛି ଯେ କି ସଙ୍କେତ୍ୟ ସଙ୍କେତ କରିକିରି ଡାକିଲେ ସୁଦ୍ଧା ଏଇ ପ୍ରକାର ଏଇ ଅଜାମିଳର ଗତି ଅଛି, ଏଇ ଷଷ୍ଠ ସ୍କନ୍ଧ ଭାରତରେ ବର୍ଣ୍ଣନା ଅଛି ଆମର। ତେଣୁ ନାମ ଯେ ଶ୍ରଦ୍ଧା ସହକାରେ ସଚେତନ ହେଇ ଶ୍ରଦ୍ଧା ସହକାରେ କରୁଛି, ତାର କେତେ ସୁବଳ ଅଛି, ଯାହା ମୁଁ କହିଲି ତାର ଶୁଦ୍ଧ ଭକ୍ତି ଜାଗ୍ରତ ହେବ, ଭଗବାନ ପାଇବ, ଏବଂ କଳିଯୁଗରେ ନାମ ରୂପେ କୃଷ୍ଣ ଅବତାର, କଳିଯୁଗରେ ଅନ୍ୟ ଅବତାର ନାହିଁ, କଳିକାଳେ ନାମ ରୂପେ କୃଷ୍ଣ ଅବତାର, ଏ ଶାସ୍ତ୍ର ସିଦ୍ଧାନ୍ତ, କୌଣସି ଅବତାର ନାହିଁ ବର୍ତ୍ତମାନ, କଳିଯୁଗ ଶେଷରେ ଆସିବେ କଳିକି ଅବତାର, ଏ ଭାଗବତରେ ସବୁ ଲେଖା ଅଛି ଅବତାରଙ୍କର କଥା, ଅତୀତର ଅବତାର ଭବିଷ୍ୟତରେ କ'ଣ ଅବତାର, ଏସବୁ ଭାଗବତରେ ଲେଖା ଅଛି, ବିଶୁଦ୍ଧ ପ୍ରମାଣର ଗ୍ରନ୍ଥ। ଅସ୍ୱୀକାର କଲେ ବ୍ରେଚ୍ଛ ଯବନ, ଭାଗବତର ପ୍ରମାଣ ମିଳିବ ନା, ଶାସ୍ତ୍ରୀୟ ପ୍ରମାଣ ମିଳିବ ନା, ଭଗବାନ ବୋଲି ଗ୍ରହଣ କରାଯିବ ନା, ଭଗବାନ ବୋଲି ଗ୍ରହଣ କରାଯିବ ନା, ଇଏ ହେଉଛି କଥାଟା, କାହାକୁ କିଏ ଭଗବାନ କିଏ ଅବତାର, ସେଥିପାଇଁ ଶାସ୍ତ୍ର ପ୍ରମାଣ ଦିଆଯାଇଛି, ଶାସ୍ତ୍ର ପ୍ରମାଣ ଅନୁଯାୟୀ ଗ୍ରହଣ କରାଯାଏ। କିଏ ମନଗଢ଼ା କଥା କହିଲେ ହୁଏ ନା, ହଜାର ଲୋକ ଗ୍ରହଣ କରିଦେଲେ ହଁ ହଜାର ଲୋକ, ଇଏ ଲକ୍ଷ ଲକ୍ଷ ଲୋକ ଗ୍ରହଣ କରୁଛନ୍ତି, ଗଣଭୋଟ ଅନୁଯାୟୀ ଭଗବାନ ନିର୍ଣ୍ଣିତ ହୁଅନ୍ତି ନାହିଁ ବାପା, ଗଣଭୋଟ ମାରି ଭୋଟ ମାରିକିରି ନେତା ନିର୍ଣ୍ଣୟ କରୁଛ ନା, ନାଇଁ ଆଜିକାଲି ଗଣତନ୍ତ୍ର ଶାସନ ହେଇଛି, ଆଉ ଭୋଟ କରିକିରି ଭୋଟ ସମୟ ଆସୁଛି, ଭୋଟ ମାରିବେ ଯେ ମେଜରିଟି ଭୋଟ ପାଇଲେ ସେ ନେତା ହେଲେ, ସେ ମନ୍ତ୍ରୀ ହେବେ, ସେ ଶାସନ କରିବେ, ଏମିତି ନିର୍ଣ୍ଣିତ ଭଗବାନ ନିର୍ଣ୍ଣୟ ଏପରି କରାଯାଏ ନା, ଭଗବତ ନିର୍ଣ୍ଣୟ ଏପରି ହୁଏ ନା। ହଜାର ଲୋକ ହଁ ଲକ୍ଷ ଲକ୍ଷ କହୁଛନ୍ତି ସାଇ ଭଗବାନ ବାବା, ଆରେ ଲକ୍ଷ ଲୋକ କହିଲେ ଗଣଭୋଟରେ ଭଗବାନ ହେଇଯାଆନ୍ତି କିଅ, ଗଣଭୋଟରେ ଭଗବାନ ହୁଅନ୍ତି ନାହିଁ, ଭଗବାନଙ୍କର କଥା ଲେଖା ହେଇଛି ଶାସ୍ତ୍ରରେ, ଅତୀତରେ କ'ଣ ହେଇଛି ଭବିଷ୍ୟତରେ କ'ଣ ଆସିବ ସବୁ ଲିପିବଦ୍ଧ ହେଇକି ଥୁଆ ହେଇଛି, ବେଦ ଶାସ୍ତ୍ରରେ ଲେଖା ହେଇଛି ସବୁ, ତାର ପ୍ରମାଣ ବି ଗ୍ରହଣ କରାଯିବ ନା, ସେଥିପାଇଁ ବେଦର ପ୍ରମାଣ ବେଦ ଶାସ୍ତ୍ରର କଥା କୁହାହେଉଛି, ବୈଦିକ ଆଚାର୍ଯ୍ୟ କଥା ଅଛି, ବୈଦିକ ଆଚାର୍ଯ୍ୟର କଥା, ସେଥିପାଇଁ କଳିଯୁଗ 432,000 ବର୍ଷ, 5,000 ବର୍ଷ ବିଜିଛି ମାତ୍ର, କଳିଯୁଗ ଶେଷରେ ଆସିବେ କଳିକି ଅବତାର, ଇତିମଧ୍ୟରେ କୌଣସି ଅବତାର ନାହିଁ, ନାମ ଅବତାର, କଳିଯୁଗେ ନାମ ରୂପେ କୃଷ୍ଣ ଅବତାର, ଏ ଶାସ୍ତ୍ର ପ୍ରମାଣ, ନାମ ନାମୀ କୃଷ୍ଣ ନାମ, କୃଷ୍ଣ ଅଭିନ୍ନ ବସ୍ତୁ ଅଭିନ୍ନ ନାମ ନାମହୀନ, ଆଉ ଯେ ସ୍ୱୟଂ ଭଗବାନ ସେ ମହାପୁରୁଷ ଚୈତ୍ର ମହାପୁରୁଷ ସେ ପ୍ରକାଶ କରିଛନ୍ତି, ଇଏ ଭଗବାନ କଥା କହୁଛନ୍ତି, ଏ ସାଧାରଣ ଲୋକ ଯାହାଙ୍କ ଠାରୁ ବେଦ ଆସୁଛି, মায়ামুগ্ধ জীবের নাহি কৃষ্ণ স্মৃতি জ্ঞান, জীবের কৃপায় কইলে কৃষ্ণ বেদ পুরাণ। আমি মায়ামুগ্ধ হয়েছে, মাইক জগৎকে আসছে, ভুলি যাইছে, আমার স্বরূপ বিস্মৃত হয়ে যাইছে, ভগবান ভুলি যাইছে। কিন্তু ভগবান ভুলি নাহান্তি, ভগবানকর দরদ আম পাই কেতে, সে আম কথা চিন্তা করছেন। আহা, এমানে ভুলি যাইছেন মায়ামুগ্ধ হয়েকি, স্বরূপ বিস্মৃত হয়ে যাইছেন, ভগত বিস্মৃত হয়ে যাইছেন, দুঃখ পাওছেন। সেই কৃষ্ণ ভুলি সেই জীবন আদি বহির্মুখ, অতএব মায়া তারে দেহ সংসার আদি দুঃখ, দুঃখ পাইবার কারণ এইটা। অনাদিকালর মায়া বিময়তে কৃষ্ণ বহির্মুখ হয়েকি দুঃখ পাওছ, এ বহির্মুখটা দূর হব কেমিতি, তোমার স্বরূপ উপলব্ধি হব কেমিতি, ভগবত উপলব্ধি হব কেমিতি, তার ব্যবস্থা ভগবান করছেন। কন করছেন না, মায়া মুগ্ধ জীবের নাহি কৃষ্ণ স্মৃতি জ্ঞান, জীবের কৃপায় কইলে কৃষ্ণ বেদ পুরাণ। প্রথম কথা বেদ পুরাণ কলে, কৃপা করি জীব প্রতি, বহির্মুখ জীব প্রতি বেদ পুরাণ নিয়েছেন। বেদ বৈদিক শাস্ত্র অষ্টাদশ পুরাণ অছি, ভাগবত মহাপুরাণ সর্ববেদ উপনিষদর সার, এসব বৈদিক শাস্ত্র কথা আসুছে, ই ভগবানঙ্ক ঠারু আসুছে, বেদ ভগবানঙ্ক ঠারু আসে। নিঃশ্বসিত বাণী, ভগবানঙ্ক নিঃশ্বসিত বাণী হচ্ছে বেদ, বেদর সংজ্ঞা দিয়েছেন, সরল সংজ্ঞা জীব গোস্বামী পাদ দিয়েছেন, যে কি বৈদিক আচার্য, তত্ত্ব আচার্য, প্রামাণিক আচার্য, আচার্যঙ্কর সাধু, আচার্যঙ্কর প্রামাণিক অধিকারী, যা কিন্তু বোনাফাইড অথরিটি ইংরেজিরে কোহা যায়, তাঙ্করি কথাটাকে শুনিবা পাই পড়িব, যে বোনাফাইড অথরিটি নয় তাঙ্ক কথা শুনিবা না, আমি শুনলে তুমি বিপদরে পড়িব, আও চিটেড হব, ঠকামিরে পড়িব। বেদ সংজ্ঞা নিয়েছেন তত্ত্ব সন্দর্ভরে জীব গোস্বামী পাদ, অনাদি সিদ্ধ সর্বপুরুষ পরম্পরাশ সর্বলৌকিকা লৌকিক জ্ঞান নিদান তৎ অপ্রাকৃত বচন লক্ষণ বেদ, দিস দি ডেফিনেশন অফ বেদ। এ বেদর সংজ্ঞা দেলে যে কি প্রামাণিক অধিকারী আচার্য, তত্ত্বাচার্য জীব গোস্বামী, ষড় গোস্বামী, এমানে বোনাফাইড অথরিটি, এমানে বেদর আচার্য, বৈদিক আচার্য, অর্থাৎ সর্বকারণ কারণ সর্বেশ্বরেশ্বর সচিদানন্দ বিগ্রহঙ্ক ঠারু অনাদিকালরু স্বতঃসিদ্ধ রূপে আবির্ভূত এবং সর্বপুরুষ পরম্পরার আগত, এটি পরম্পরা কথা কুহযাচ্ছে, এটি গীতার মধ্যে ভগবান সে পরম্পরা বা সম্প্রদায় কথা কেছেন, এবং পরম্পরা প্রাপ্ত ইমং রাজস্বয় বিদু, চতুর্থ অধ্যায়, এ কথা ভগবান পরম্পরা কথা, লোকে পরম্পরা কথা কিছু বুঝতে না, সেইপাই উই আর চিটেড, আমি চিটেড হচ্ছু, আমি ঠকামিরে পড়ছু, ইয়ে কোনো লোক বেদ কথা কইপারিব না, মনগড়া মনকু ফান্দিকি কইপারিব না, আমি নিজ মন মন অনুযায়ী ব্যাখ্যা করে দেলে হয়ে যাব না, বেদ প্রকৃত তত্ত্ব জনা যাব না, সেইপাই পরম্পরার আসবা আচার্যঙ্কর কথা কুয়া হচ্ছে, সেইপাই কে সর্বপরম্পরা সুব্রাত্ব পরম্পরার আগত সমস্ত লৌকিক জ্ঞান অলৌকিক জ্ঞান র মূল কারণ স্বরূপ অপ্রাকৃত শব্দ লক্ষণাত্মক শাস্ত্র হি বেদ। সহজ কথারে ভগবানঙ্ক ঠারু তৎকৃপা পাত্র মুক্ত মহাপুরুষগণঙ্কর পরম্পরারে অবতীর্ণ অপ্রাকৃত শব্দ ব্রহ্ম হি বেদ, বেদ গুরু পরম্পরারে শ্রৌত মার্গরে অবতীর্ণ বলি অপর নাম শ্রুতি, এ হচ্ছে কথা। সেইপাই পরম্পরা জিনিসটাকে আমি বুঝবা পড়ব, পরম্পরাটা কি, বহু পরম্পরা আছে, এ গীতার ভগবান কৃষ্ণ পরম্পরা কথা কেছেন, এবং কালক্রমে বহু পরম্পরা নষ্ট হয়ে যাচ্ছে, কাল যা কিন্তু ডেস্ট্রকশন ধ্বংসকারী, ধ্বংসকারী কাল প্রভাবে নষ্ট হয়ে যাচ্ছে, তেমন বর্তমান কলি যুগের প্রামাণিক পরম্পরাটা কোণ, এসবু বৈদিক শাস্ত্রে দিয়া হয়েছে, পদ্মপুরাণ লেখা আছে, অতকল ভবিষ্যন্তি চত্বর সম্প্রদায়ীন শ্রী ব্রহ্ম রুদ্র সনকা বৈষ্ণবা ক্ষিতি পাবনা চত্বরস্তে কলুভব্যা উৎকলে পুরুষোত্তমা, এ পদ্মপুরাণ লেখা আছে। বলদেব বিদ্যাভূষণ যে কি বেদান্তাচার্য, সে উদ্ধার করছেন যে আমায় সূত্রে, এ হচ্ছে প্রামাণিক আচার্য মানকর কথা, এ মনগড়া কথা নুহ, যেকোন যা গুলিখোর কথা নুহ, ବା ମଧୁଆ ଲୋକର କଥା ନୁହଁ, ଏଇଟା ଏଇଟା ପ୍ରାମାଣିକ ଆଚାର୍ଯ୍ୟମାନଙ୍କର କଥା। ଅଦକଳୁ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବାଖିତି ପାବନା ଚତ୍ୱାରସ୍ତେ କଳୁ ଭବ୍ୟା ଉତ୍କଳେ ପୁରୁଷୋତ୍ତମା। ଏଇ କଥାଟା କମ୍ କଥା କହେନି। କଳିଯୁଗରେ ଚାରୋଟି ପ୍ରାମାଣିକ ସମ୍ପ୍ରଦାୟ ପରମ୍ପରା, ଶ୍ରୀ ବ୍ରହ୍ମ ରୁଦ୍ର ସନକା। ଶ୍ରୀ ସମ୍ପ୍ରଦାୟ ଲକ୍ଷ୍ମୀଙ୍କ ଠାରୁ ଆସୁଛନ୍ତି, ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଶ୍ରୀ ସମ୍ପ୍ରଦାୟର ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ତାଙ୍କର ଗୁରୁ ପରମ୍ପରା ଅଛି, ତାଙ୍କୁ ରାମାନୁଜାଚାର୍ଯ୍ୟ ସମ୍ପ୍ରଦାୟ ବୋଲି କହନ୍ତି। ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କ ଠାରୁ ଆସୁଛି, ଏବଂ ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ ହେଉଛନ୍ତି ଆଚାର୍ଯ୍ୟ। ବ୍ରାହ୍ମ ମାଧ୍ୱ ସମ୍ପ୍ରଦାୟ ଏବଂ ମହାପ୍ରଭୁ ଏହି ସମ୍ପ୍ରଦାୟରୁ ଗୁରୁ ଗ୍ରହଣ କଲେ, ଈଶ୍ୱରପୁରୀ ହେଲେ ମହାପ୍ରଭୁଙ୍କର ଗୁରୁ। ଏ ବ୍ରାହ୍ମ ମାଧ୍ୱ ସମ୍ପ୍ରଦାୟରେ ଆସୁଛନ୍ତି ଏଇ ମାଧବେନ୍ଦ୍ରପୁରୀଙ୍କର ଶିଷ୍ୟ। ସେଇଠାରୁ ଗୌଡ଼ୀୟ ଶବ୍ଦଟା ଯୋଗ ହେଇଛି, ବ୍ରାହ୍ମ ମାଧ୍ୱ ଗୌଡ଼ୀୟ ସମ୍ପ୍ରଦାୟ ହେଇଛି, କାରଣ ମହାପ୍ରଭୁ ଗୌଡ଼ ଦେଶ ସମେତ ଗୌଡ଼ୀୟ ଶବ୍ଦ ଯୋଗ ହେଲା। ସେଇ ସମ୍ପ୍ରଦାୟରେ ଆମ ଗୁରୁ ମହାରାଜ ଆସୁଛନ୍ତି, ଆମେ ସବୁ ଆସୁ ସେଇ ସମ୍ପ୍ରଦାୟରେ ମହାପ୍ରଭୁଙ୍କର ଧାରାରେ। ଏ ପ୍ରମାଣ ବ୍ରହ୍ମ ରୁଦ୍ର, ରୁଦ୍ର ଶିବଜୀ, ଶିବ ବୈଷ୍ଣବ,
ବୈଷ୍ଣବମାନଙ୍କ କଥା ଶମ୍ଭୁ
ପରମ୍ପରାର କଥା, ତେଣୁ ଶୁଣିବାକୁ ହବ। ଯେତେବେଳେ ବୈଦିକ ସିଦ୍ଧାନ୍ତ ଶୁଣିବା, କୃଷ୍ଣ କଥା ଶୁଣିବା, କାଠୁ ଶୁଣିବା, ଏଇଟା ବିଚାର ଆସିବ, ବିବେକୀ ଲୋକ ବିଚାର। କିଏ କହୁଛି ସେ, ତାଙ୍କର ଗୁରୁ କେ, କୋଉ ପରମ୍ପରାର ଆଚାର୍ଯ୍ୟ ସେ, ଏଇଟାକୁ ବିଚାର କରି ଶୁଣିବାକୁ ପଡ଼େ। ଏଣୁ ତେଣୁ ଲୋକଠାରୁ ଶୁଣାଗଲେ ହବ ନା, ସିଦ୍ଧାନ୍ତଗତ ଭୁଲ ହେଇଯିବ। ଅପସିଦ୍ଧାନ୍ତ କଥା କହିଗଲାଣି, ଅନେକ କଥା ଏପରି ଚାଲିଛି ଅପସିଦ୍ଧାନ୍ତର କଥା। ସେ କହୁଛି ଇଏ ଭଗବାନ, ଇଏ ଭଗବାନ, ସିଏ ଅବତାର, ତେଣୁ ଭୟ। ଶାସ୍ତ୍ରରେ କହାହେଲା କେହି ଭଗବାନ ବର୍ତ୍ତମାନ ଅବତାର ନାହିଁ, ନାମ ଅବତାର ହେଇଛନ୍ତି କୃଷ୍ଣ, ଶେଷରେ ଆସିବେ। 432,000 ବର୍ଷ ବିତିଲା ପରେ କଳିକି ଆସିବେ, ଯାଇକରି ଯେ ଏଇ ମହାପ୍ରଭୁଙ୍କର ବାଣୀ ଏଇ ଏଇ ସିଦ୍ଧାନ୍ତକୁ ଗ୍ରହଣ ନ କରିଥିବେ, ସେମାନେ ମ୍ଲେଚ୍ଛ ଜବନ ତାଙ୍କୁ ହାଣିବା ପାଇଁ, ମ୍ଲେଚ୍ଛ ସଂହାର କରିବା ପାଇଁ କଳିକି ଆସିବେ। ଏଇମାନେ ସଂହାର, ଯିଏ ସୌଭାଗ୍ୟବାନ ବ୍ୟକ୍ତି ଗ୍ରହଣ କଲା ସେ ବର୍ତ୍ତିଗଲା, ସେ କଳିକିର ଖଣ୍ଡା ଚୋଟରେ ହଣା ହବ ନା। ଏଥିପାଇଁ ଏ କଥା ଦିଆଯାଉଛି, ଏ ପ୍ରଚାର ଆମର ସମଗ୍ର ପୃଥିବୀରେ ହେଉଛି। ଏଥିପାଇଁ ବିବେକୀ ଲୋକ ବିଚାର କରିବ ନା, କାଠୁ ଶୁଣିବା ଆମେ, ଏ ଯେ ବୋନାଫାଇଡ଼ ଅଥରିଟି, ଏ ବିଚାର ଆସିବ। ସେ ପ୍ରାମାଣିକ ଅଧିକାରୀ କି, ତାହେଲେ କଥା କହିଲେ ଆମେ ଶୁଣିବା ନା, ଶୁଣିବା ନା, ତ କଥା ଶୁଣିବା ନା। ହଜାର ଲୋକ ହଜାର କଥା କହୁଛନ୍ତି, ସମସ୍ତ କଥା ଶୁଣିବା ନା, ସବୁ କଥାଟା ଠିକ୍ କିଅ ନା, ଏଥିପାଇଁ ଏ କଥାଟା। ସେଥିପାଇଁ ଶୁଣିବା କଥା ହେଲେ, ଯେତେବେଳେ ବେଦର କଥା ଆସିବ, ବୈଦିକ ତତ୍ତ୍ୱର କଥା ଆସିବ, ଭଗବତ ତତ୍ତ୍ୱର କଥା ଆସିବ, ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର। ମହାପ୍ରଭୁ ଷୋଳ ସଂଜ୍ଞା ଆଣିଦେଲେ ଗୁରୁର, କିବା ବିପ୍ର କିବା ନେ ଆସି ସୂର୍ଯ୍ୟ କେନେ ନ, ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ। ଗୁରୁ କେ, ସେ ସନ୍ନ୍ୟାସୀ ହଉ କି ଗୃହସ୍ଥ ହଉ କି ଶୂଦ୍ର ହଉ କି ଯା କିଛି ହଉ, କିନ୍ତୁ ଯଦି ବୈଷ୍ଣବ ଗୁରୁ ଗ୍ରହଣ କରିଛି ପରମ୍ପରା ଶୁଦ୍ଧ ପରମ୍ପରାରୁ, ଏବଂ ଗୁରୁଙ୍କ ଠାରୁ ଶ୍ରବଣ କରିଛି, କୃଷ୍ଣ ତତ୍ତ୍ୱ ଜାଣିଛି, ତାହେଲେ ସେ ଗୁରୁ, ଯେଇ କୃଷ୍ଣ ତତ୍ତ୍ୱ ତା ସେ ଗୁରୁ ହଏ, ତାଙ୍କୁ ହିଁ ଗ୍ରହଣ କରିବା ପାଇଁ ପଡ଼ିବ। ଏସବୁ ବିଚାର କରିକିରି ଆଉ ମନ ଢଙ୍ଗରେ କହିଲେ ହଏ ନା, ୟୁ ୱିଲ୍ ବି ଚିଟେଡ୍, ତୁମେ ଠକାମିରେ ପଡ଼ିବ, ତୁମର କୃଷ୍ଣ ପ୍ରାପ୍ତି ହବ ନା। ଯେଉଁ ଦୁର୍ଲଭ ମାନବ ଜୀବନର ଉଦ୍ଦେଶ୍ୟ ରହିଲା କୃଷ୍ଣ ପ୍ରାପ୍ତି, କୃଷ୍ଣ ପ୍ରାପ୍ତି ହବ ନା। ଜନ୍ମ ସଫଳତା କୃଷ୍ଣ ଦର୍ଶନ ଯାହାର ଭାଗ୍ୟ ହୋଇଅଛି ଏକବାର, ଏ ମହାଜନ ବାଣୀ, ମାନବ ଜନ୍ମ ତାରି ସଫଳ ହେଇଛି ଯାହାର ଭାଗ୍ୟରେ ଏକବାର କୃଷ୍ଣ ଦର୍ଶନ ଲାଭ ଘଟିଛି, କୃଷ୍ଣ ଦର୍ଶନ ଲାଭ ଘଟିଛି, ଶ୍ୟାମ ସୁନ୍ଦର ରୂପକୁ ଦେଖିପାରିଛି, ତାହେଲେ ତା ଜନ୍ମ ସଫଳ ହେଇଛି, ନହେଲେ ଜନ୍ମ ବିଫଳ ହେଇଯାଇଛି। ତାହେଲେ କେମିତି ହବ ଦର୍ଶନଟା, କ'ଣ ମନକୁ ହେଇଯିବ? ଶ୍ରୁତେଖୀ ତ ପ୍ରଥମ ଶୁଣିବାକୁ ପଡ଼ିବ ଆଗ, ଆଗ ପ୍ରାମାଣିକ ଆଚାର୍ଯ୍ୟଙ୍କ ଠାରୁ ଶୁଣିବାକୁ ପଡ଼ିବ। ଆଚାର୍ଯ୍ୟବାନ ପୁରୁଷ ବେଦ, ଏ ଉପନିଷଦର କଥା, ଆଚାର୍ଯ୍ୟବାନ ପୁରୁଷ ବେଦ, ଯିଏ ଆଚାର୍ଯ୍ୟଙ୍କ ପ୍ରାମାଣିକ ଆଚାର୍ଯ୍ୟ ଶ୍ରବଣ କରିଛି, ତାଙ୍କର ଠାରୁ ଶ୍ରବଣ କରି ତାଙ୍କ କୃପା ଲାଭ କରିଛି, ଆଉ ସିଦ୍ଧାନ୍ତ ଜାଣିଛି, ଆଉ ଦର୍ଶନ କରିଛି, ସେ ଆଚାର୍ଯ୍ୟ ପରମ୍ପରାରେ ଆସୁଛନ୍ତି, ତାଙ୍କ ଲିଷ୍ଟ ଆସୁଛି ତା ଦେହରେ, ତାଙ୍କଠାରୁ ଶ୍ରବଣ କରିବାକୁ, ନହେଲେ ଅନ୍ୟ କାଠୁ ଶ୍ରବଣ କରିବାକୁ ହେଲେ ହବ ନା, ଏ କଥା ଲାଭ ହବ ନା। ସେଥିପାଇଁ ଶ୍ରବଣ ବିଷୟରେ ଶୁଣିବା କଥା ଆସୁଛି, ବିବେକୀ ଲୋକ ଏଇଟା ବିଚାର କରିକି ଶୁଣିବ, ଯିଏ ଇଚ୍ଛା ସେ କଥା କହିଥିଲେ ଆମେ ଶୁଣିଯିବା ନା। ଏପରି ଅନେକ କାଣ୍ଡ ଚାଲିଛି, ଇଏ ଗୁରୁ ସିଏ ଗୁରୁ, ସିଏ ଆଚାର୍ଯ୍ୟ ସେ ଭଗବାନ, ଇଏ କ'ଣ ମନ କ'ଣ, ମନକୁ ମନ ନା କି, ଏସବୁ ପାଠ ନୁହେଁ, ଏଥିରେ ଆମର ଜୀବନ ସାର୍ଥକ ହେବ ନା। ଆମେ ଯାହା ଶୁଣିବା ତା ଅପରାଧମୂଳକ ହେଇଯିବ, ସିଦ୍ଧାନ୍ତ ଭୁଲ 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 ସିଦ୍ଧାନ୍ତ ହେଇଗଲା, ସିଦ୍ଧାନ୍ତ ଭୁଲ ହେଇଗଲା, ତାହେଲେ ଭଗବତ ପ୍ରାପ୍ତି ହେବ ନା। ଏସବୁ କଥା ଗୁଡ଼ା ରହିଯାଇଛି। ସେଥିପାଇଁ ଆମର କଥା ଅଛି ଗୋଟେ, ଭକ୍ସ ପପୁଲି ଇଜ୍ ନଟ୍ ଭକ୍ସ ଦେଇ, ଏ ଗୋଟେ କଥା ଅଛି, ଭକ୍ସ ପପୁଲି ଇଜ୍ ନଟ୍ ଭକ୍ସ ଦେଇ, ଏ ଫ୍ରେଞ୍ଚ ଲାଙ୍ଗୁଏଜ୍ର କଥା। ମାନେ ଭଏସ୍ ଅଫ୍ ଦି ପିପୁଲ୍ ଇଜ୍ ନଟ୍ ଭଏସ୍ ଅଫ୍ ଦି ଲର୍ଡ଼। ଆଜିକାଲି ଗଣଭୋଟ ଚାଲିଛି ନା, ତାକୁ ଭୋଟ ମାରିଲେ ଗଣଭୋଟ ହେଲା, ମେଜରିଟି ଭୋଟ ପାଇଲା, ସେ ନେତା ହେଲା, ସେ ଯାହା କହିବ ତା କଥା ଶୁଣିବା, ସେ ନେତା ହେଇଛି, ରାଜନୈତିକ ନେତା ଆସିଲା କଥା, କେତେ ସଭା କଲା, ହଜାର ହଜାର ଲୋକ ଆସିଲେ ତା କଥା ଶୁଣିଲେ, ହଁ ୟା ଦେବୁ ତା ଦେବୁ ଘୋଡ଼ା ଦେବୁ ଢିଙ୍କି ଦେବୁ ବଗ ଦେବୁ ଚକୁଳି ଦେବୁ ଦୁଧ ଘିଅ ଭଜେଇ ଦେବୁ ତା କଥା ଶୁଣିଲେ। ଏମିତି ଏମିତି ଭୋଟ ମାରିକିରି ଭୋଟ ମାରିକିରି ଭୋଟ ଦ୍ୱାରା ହଜାର ଲୋକ ଲକ୍ଷ ଲୋକ ସମର୍ଥନ କରୁଛନ୍ତି ସେ ଭଗବାନ, ଏମିତି କଥା କହିଲେ ହୁଏ ନା ବାପା। ଯଦି ସେମିତି କହିବ କ'ଣ ହେବ, ତା ଠକାମିରେ ପଡ଼ିବା, ଠକାମିରେ। ରାଜନୈତିକ ନେତା ଆସନ୍ତି, ତାଙ୍କର ନେତା ତାଙ୍କର କେତେ ଦଳ ଗଢ଼ା ହେଇଗଲେଣି, ହଜାର ଦଳ ବାହାରି ଯାଉଛନ୍ତି, କହୁଛନ୍ତି ଆମର ମ୍ୟାନିଫେଷ୍ଟୋ ଇଏ, ଆମେ ଏହା କରିଦେବୁ, ସେ କହିଲେ ସେ କହିଲେ ସେ କହିଲେ, ଲୋକମାନେ ଶୁଣିଲେ ଇଏ ନେତା ଇଏ କହିଲେ, ଇଏ ଦଳ ନେତା ଏ କଥା କହିଲେ, ଇଏ ଦଳ ନେତା କହିଲା, କାହାକୁ ଭୋଟ ଦେବା କେରେ, ବିଚାର କଲେ ଲୋକ, ହଁ ବିଚାର କଲେ, ସେ କହିଲାଣି ଆମେ ଆକୁ ଭୋଟ ଦେବା, ସେ କହିଲା ଆମେ ଆକୁ ଭୋଟ ଦେବା, ଏମିତି ଭୋଟ ଭୋଟ ହେଇକି ଭୋଟ ଭୋଟ ଟଲ୍କୁ ଯାଉଛି, ମେଜରିଟି ପାଇଲା ସେ ହେଉଛି କଥା ଅଛି ଗୋଟେ। ଯେଉଁମାନେ ବହିର୍ମୁଖ ଲୋକ, ହଁ ଏ ତ ବଦ୍ଧ ଜୀବ, ଏଇଟା ଭୌତିକ ଜଗତ ବଦ୍ଧ ଜୀବମାନଙ୍କର ସ୍ଥାନ, ମାୟାବଦ୍ଧ ଜୀବ ଚାରିଟା ଡିଫେକ୍ଟ ଅଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ, ଏ ଚାରିଟା ଦୋଷ ଅଛି ବଦ୍ଧ ଜୀବ, ହଁ ଭୁଲ କରିବ ନିଶ୍ଚୟ, ଟୁ ଏର୍ ଇଜ୍ ହ୍ୟୁମାନ୍। ପ୍ରମାଦ ଦୋଷ ମାୟା କବଳିତ ହେଉଛି, ମାୟା କ'ଣ କରୁଛି ନା ସତ୍ଟାକୁ ଅସତ୍ ରୂପରେ ଉପସ୍ଥାପନ କରୁଛି, ଅସତ୍ଟାକୁ ସତ୍ ରୂପରେ ଉପସ୍ଥାପନ କରୁଛି, ସୁଖଟାକୁ ଦୁଃଖ ରୂପରେ, ଦୁଃଖଟାକୁ ସୁଖ ରୂପରେ ଉପସ୍ଥାପନ, ଆମେ ସୁଖଟାକୁ ଦୁଃଖ ଭାବୁଛେ, ଦୁଃଖଟାକୁ ସୁଖ ଭାବୁଛେ, ମାୟା କବଳିତ ହେଇକି ସତ୍ଟାକୁ ଅସତ୍ ଭାବୁଛେ, ଅସତ୍ଟାକୁ ସତ୍ ଭାବୁଛେ, ବିବର୍ତ୍ତରେ ପଡ଼ିଛେ, ହଁ ଭ୍ରମ ପ୍ରମାଦ ବିପ୍ରଲିପ୍ସା, ବିପ୍ରଲିପ୍ସା ଠକିବା ପ୍ରଭୃତି, ଜଣେ ଅନ୍ୟକୁ ଠକିବା ପାଇଁ ସର୍ବଦା ଠକ ଠକି 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 ଚାଲିଛନ୍ତି। ଆମ ଗୁରୁ ମହାରାଜ କହନ୍ତି, ହ୍ୱାଟ୍ ଇଜ୍ ଦିସ୍ ୱାର୍ଲଡ଼, ମେଟେରିଆଲ୍ ୱାର୍ଲଡ଼, ଦିସ୍ ଇଜ୍ ଏ ୱାର୍ଲଡ଼ ଅଫ୍ ଚିଟର୍ସ ଆଣ୍ଡ୍ ଚିଟେଡ଼। ଏ ଗୁରୁ ମହାରାଜଙ୍କର କଥା, ଏ ମହାଜନର ବାଣୀ, ଦିସ୍ ଇଜ୍ ଏ ୱାର୍ଲଡ଼ ଅଫ୍ ଚିଟର୍ସ ଆଣ୍ଡ୍ ଚିଟେଡ଼, ହଁ ଠକାମିଟେ ପଡ଼ୁଛନ୍ତି, ଠକିବା ଚାଲିଛି, ଏ ବୋଧ ଜୀବନ ଚାରିଟା ଠକିବା ପ୍ରଭୃତି ଅଛି, ତା ବିପ୍ରଲିପ୍ସ କରୁଣା ପାଠ ବୋଇଲେ ତାର ଇନ୍ଦ୍ର ଗୁଡ଼ାକ ଦୋଷଯୁକ୍ତ, ଇନ୍ଦ୍ର ତୁମର ବିଶୁଦ୍ଧ ନୁହେଁ, ଦୋଷମୁକ୍ତ ନୁହେଁ, ଦୋଷଯୁକ୍ତ ଇନ୍ଦ୍ର, ତୁମେ ଇନ୍ଦ୍ର ସାହାଯ୍ୟରେ ଆଖିରେ ଦେଖିବ, ଯାହା ଦେଖିଲେ ଠିକ ନା, ଯାହା ଦେଖିଲେ ଭୁଲ ଦେଖିଛ, ଦୋଷଯୁକ୍ତ ଏ ଚାରିଟା ଦୋଷ ବଦବିକର ବୋଧ ଜୀବର ଅଛି, ବହିର୍ମୁଖ ଜୀବ ପ୍ରକୃତ ସତ୍ୟ କିଏ ସେ ନିର୍ଣ୍ଣୟ କେମିତି କରିପାରିବ, ତେଣୁ ଗଣଭୋଟ ଦ୍ୱାରା ସତ୍ୟ ନିର୍ଣ୍ଣିତ ହେଇପାରିବ ନା, ସତ୍ୟ ନିର୍ଣ୍ଣିତ ଗଣଭୋଟ ଦ୍ୱାରା ହେଇପାରିବ ନା, ସାଧୁ ଶାସ୍ତ୍ର ଗୁରୁବାକ୍ୟ ଅନୁସାରେ ହେବ, ସତ୍ୟ ନିର୍ଣ୍ଣିତ ଗଣଭୋଟ ଦ୍ୱାରା ହୁଏ ନା, ଗଣଭୋଟ ଦ୍ୱାରା ବହିର୍ମୁଖ ଲୋକର ମତ ନେଇକି ନିର୍ଣ୍ଣୟ କଲେ ଠକାମିରେ ପଡ଼ିଗଲ, ଭୁଲ ହେଇଗଲା। ଆରେ ସେ ଚାଲିଛି ନା କଥାଟାକୁ, ଇଏ ଆଚାର୍ଯ୍ୟମାନଙ୍କର କଥା, ମୁଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କର କଥା କହୁଛି, ଏଇଟା ମୋ କଥା ନୁହେଁ, ଆଚାର୍ଯ୍ୟମାନଙ୍କର କଥା, ଆମେ ଆଚାର୍ଯ୍ୟଙ୍କଠାରୁ ଶୁଣିଛେ, ଗ୍ରହଣ କରିଛେ, ସେଇ କଥା ଆମେ କହୁଛେ, ସିଦ୍ଧାନ୍ତ କଥା ଏଗୁଡ଼ାକ, ଏଗୁଡ଼ା ସିଦ୍ଧାନ୍ତ କଥା। ହଁ ଗୋଟିଏ ରାଜା, ସେ କ'ଣ କରୁଥିଲେ ନା, ଗୋଟେ ପୋଖରୀ ଖୋଳୁଥିଲେ, ପୋଖରୀ ଖୋଳୁଥିଲେ, ସେ ଭାବିଲେ ପୋଖରୀଟାକୁ ଦୁଧରେ ପୁରେଇ ଦେବା, ପାଣି ନାହିଁ, ଜଳରେ ପୂର୍ଣ୍ଣ ହେବ ନା, ଦୁଗ୍ଧରେ ପୂର୍ଣ୍ଣ ହେବ, ତେଣୁ ଆଦେଶ କଲେ ତାଙ୍କ ରାଜ୍ୟରେ ଯେତେ ଗୌଡ଼ ଅଛନ୍ତି ଗୋପ, ଆଦେଶ କଲେ ହେ ତମେ ସବୁ ଦୁଧ ଧୁଇଁକିରି ଆଣି ପୋଖରୀ ଜମା ଅଜାଣିବ, ତାହେଲେ ପୁଷ୍କରିଣୀ ଦୁଗ୍ଧରେ ପରିପୂର୍ଣ୍ଣ ହେବ, ମୋର ପ୍ରଜା ସବୁ ଦୁଗ୍ଧରେ ବ୍ୟବହାର କରିବେ, ପାଣି ଜଳ ବ୍ୟବହାର କରିବେ, ରାଜାଙ୍କର ଆଦେଶ, ନହେଲେ ମୁଣ୍ଡ କାଟ ହେବ। ଆଉ ଗୌଡ଼ମାନେ ଭାବିଲେ ହଁ ହଁ ରାଜାଙ୍କର ଆଦେଶ, ଆଉ ଆମେ ସବୁ ଦୁଧ ଧୋଇକି ନେଇକିରି ଆଉ ପୁରେଇବା ସେ ପୋଖରୀ, ଆଉ ଦୁଗ୍ଧରେ ପୁରିଯିବ। ଆଉ ଗୋଟିଏ ଗୋପ ଚିନ୍ତା କଲା, ସମସ୍ତେ ତ ଦୁଧ ଢାଳିବେ, ମୁଁ ଯଦି ଠେକିଏ ଜଳ ଢାଳି ଦିଏ ରଦା ଧରିପାରିବେ ନା ମୋତେ, ସେ ଚିନ୍ତା କଲା, କାହିଁକିନା ସମସ୍ତେ ଠେକିଏ ଠେକିଏ ନେଇକିରି ଦୁଧ ଢାଳିବେ, ମୁଁ ଯଦି ଠେକିଏ ଜଳ ଢାଳିବି ରଦା ଜାଣିପାରିବେ ନା, ଆଉ ମିଶିଯିବ ତା ସାଙ୍ଗରେ ଜାଣିପାରିବେ କି। ତାର ମନରେ ଚିନ୍ତା କଲା, ଦୈବ ଯୋଗକୁ ତାର ସେ ସ୍ୱଗତ ଚିନ୍ତାଟା ପ୍ରକାଶିତ ହେଇପାରେ, ଇଟ୍ ଲିକ୍ଡ ଆଉଟ୍। ସବୁ ସମସ୍ତେ ଭାବିଲା, ଆରେ ମୁଁ ତ ସେୟା କରିବି, ଆଉ ମୁଁ ତ ସେୟା କରିବି, ଆଉ ସମସ୍ତେ ଭାବିଲେ, ସବୁ ଗୌଡ଼ ଭାବିଲେ ମୁଁ ସେୟା କରିବି। ଯେମିତି ନେତା ଲୋକ ହେଉଛନ୍ତି ଆମର ଏ ଦିଗମ୍ବର ବାବା ଦିଗପତି, ତାଙ୍କ ସେ ଯେଉଁ ଯାହାକୁ ଭୋଟ ଦେବାକୁ କହିବେ ତାଙ୍କ ଗାଁ ଯାକ ସବୁ ସେଥିରେ ଭୋଟ ଦେବେ, ହଁ ଦିଗମ୍ବର ବାବୁ କହିଛି ଆକୁ ଭୋଟ ଦେବା ଏଇ ନେତାକୁ, ସେ ଆସିକି ଆମେ ସେଆ ଦେବା ଆମେ ସେଆ ଦେବା ଆଉ ସେ ଗୋପ ଦାସକୁ ଚିନ୍ତା କଲା, ସବୁଥିରେ ଲିକ୍ ଆଉଟ୍ କଲା, କେଉଁ କରିବା ସମସ୍ତେ ଭାବିଲେ ଆମେ ସେଆ କରିବା ସେଆ କରିବା, ତେଣୁ ସେସବୁ ଦେଖାଗଲା ପୋଖରୀଟି ଦୁଗ୍ଧରେ ପରିପୂର୍ଣ୍ଣ ହବା ଅପେକ୍ଷା ଜଳରେ ପୂର୍ଣ୍ଣ ହେଇଗଲା। ଆପଣ ଦେଖନ୍ତୁ ଏ ଗଣଭୋଟର ଫଳ, ଇଏ ଏଇ ଭୋଟର ଫଳ, ଏଇ ବାଗିଆ ଇଏ ଭକ୍ତି ସିଧା ସରସ୍ୱତୀ କଥା କହୁଛି। ହଁ ମାସଯ୍ୟତା ପୂର୍ଣ୍ଣ ହେଇକରି ଆମେ କେହି ଚାହୁଁନାହୁଁ ପୋଷ୍ଟ ଗ୍ରାଜୁଏଟ୍ ମାନଙ୍କର ସଂଖ୍ୟା ବୃଦ୍ଧି ହଉ, ନାଇଁ ମୂର୍ଖ ରହନ୍ତୁ, ଗଞ୍ଜାଖୋର ତମାଖୋର ମାନଙ୍କ ସଂଖ୍ୟା ବେଶୀ ବୃଦ୍ଧି ହେଲେ ଭଲ, ହଁ ତାଙ୍କ ସଂଖ୍ୟା ତ ଅଧିକ, ହଁ ମାସ ପରେ ବିଶେଷଜ୍ଞମାନଙ୍କର ସଂଖ୍ୟା ବୃଦ୍ଧି ହେଲେ ଆମ ସ୍ଥାନ ମିଳିବ ନା ବାପା, ଏ ତମାଖୁଖୋର ଗଞ୍ଜାଖୋରଙ୍କ ସଂଖ୍ୟା ବୃଦ୍ଧି କରିବା ତ ବଡ଼ କଷ୍ଟକର ବ୍ୟାପାର ନୁହେଁ, ଇ କାଣ୍ଡ ଚାଲିଛି ଆଜିକାଲି। ହଁ ତେଣୁ ପ୍ରକୃତରେ ଅଥରିଟି କିଏ, ବୋନାଫାଇଡ୍ ଅଥରିଟି କିଏ, ପ୍ରାମାଣିକ ପରମ୍ପରା ଅସ୍ତ ଆଚାର୍ଯ୍ୟ କିଏ, ସାଧୁ କିଏ, ସେ କ'ଣ କହୁଛି, ତାର କଥା ଶୁଣିବା, ୟାର ତାର କଥା ଶୁଣାଯିବ ନା, ତା ନହେଲେ ତୁମେ ଠକାମିରେ ପଡ଼ିଛ, ଏଇ ପ୍ରକାର ଅବସ୍ଥା ତା ହେଇଯାଉଛି। ହଁ ଆଉ ଗୋଟେ କଥା ଅଛି, ସେପରି ମଧ୍ୟ ଜଣେ ଧୋବା ଥିଲା, ହଁ ସେ ଧୋବା ରାଜାଘର ଧୋବା, ରାଜାଘର ଲୁଗା କାଚେ ରଜାଘର ଧୋବା, ସେ ଗଧ ରଖିଥିଲା, ଧୋବା ସବୁ ଗଧ ରଖନ୍ତି, ଗଧ ସବୁ ମଇଳା ଗୋଝ ବୋଇବ, ମଇଳା ଲୁଗାଗାଣ୍ଠି ବୋଇବ, କାଚିବାକୁ ନେବ, ତା ନାଁ ଦେଇଥିଲା ସେ କ'ଣ ନା, ସୁନନ୍ଦ ଗନ୍ଧର୍ବ, ଗଧ ନାଁ ଦେଇଛି ସୁନନ୍ଦ ଗନ୍ଧର୍ବ। ଗଧ ବହୁତ ଦିନ ଧରି ସେବା କଲା, ତାହାର ବୋଝ ବୋହିଲା ମଇଳା ଲୁଗାଗାଣ୍ଠି, ଦିନେ ମରିଗଲା, ମରିଗଲା ଯେଉଁଠୁ ଧୋବା ଚିନ୍ତା କଲା, ଆହା ସୁନନ୍ଦ ଗନ୍ଧର୍ବ ଆଜି ମରିଗଲା, କ'ଣ କରିବା, ଆଚ୍ଛା ସୁନନ୍ଦ ଗନ୍ଧର୍ବ ମରିଗଲା ତାହେଲେ ମୁଁ ଲଣ୍ଡା ହେବି, ଆଉ ଆଉ ଶୁଦ୍ଧ ଜଳରେ ସ୍ନାନ କରିବି, ପବିତ୍ର ଜଳରେ ସ୍ନାନ କରିବି, ସେ ସେଠୁ ଧୋବା ଲଣ୍ଡା ହେଇଗଲା, ସ୍ନାନ କଲା, ଲୁଗା ଆଣିବାକୁ ଗଲା ରଜାଘରକୁ, ରଜାଘର ପୁରୋହିତ ଦେଖିଲେ ଧୋବା ଲଣ୍ଡା ହେଇଛି, ତା ପଚାରେ ହେଇରେ ତୁ କାଇଁ ଲଣ୍ଡା ହେଇଛୁ, ନା ଆପଣ ଜାଣନ୍ତି ନାହିଁ ଆଜି ପରା ସୁନନ୍ଦ ଗନ୍ଧର୍ବ ମରିଗଲା, ଓହୋ ପୁରୋହିତ କହିଲେ ସୁନନ୍ଦ ଗନ୍ଧର୍ବ ମରିଗଲା ତାହେଲେ ଭାରି ବଡ଼ ଶୁଭ ଦିନ ଆଜି, ହଁ ନିଶ୍ଚୟ ଶୁଭ ଦିନ ସୁନନ୍ଦ ଗନ୍ଧର୍ବ ମରିଛି, ହଁ ତାହେଲେ ମୁଁ ଲଣ୍ଡା ହେବିନି, ହଁ ଆପଣ ଲଣ୍ଡା ହେଇଯାଆନ୍ତୁ, ଆଉ ଶୁଦ୍ଧ ଜଳରେ ସ୍ନାନ କରିଯାଆନ୍ତୁ, ପୁରୋହିତ ଲଣ୍ଡା ହେଇଗଲେ, ଲଣ୍ଡା ହେଇକରି ଶୁଦ୍ଧ ଜଳରେ ସ୍ନାନ କଲେ, ତେଣୁ ମନ୍ତ୍ରୀ ଦେଖିଲେ, ରଜାଙ୍କ ମନ୍ତ୍ରୀ ଦେଖିଲେ ପୁରୋହିତ ଲଣ୍ଡା ହେଇଛନ୍ତି, ଆଉ ପଚାରିଲେ ହୟ କାଇଁ ଲଣ୍ଡା ହେଇଛ, ଆଉ ମନ୍ତ୍ରୀ ମହାଶୟ ଆପଣ ଜାଣିନାହାନ୍ତି ଆଉ ପା ସୁନନ୍ଦ ଗନ୍ଧର୍ବ ମରିଗଲା, ଓହୋ ସୁନନ୍ଦ ଗନ୍ଧର୍ବ ମରିଯାଇଛି ତାହେଲେ ବଡ଼ ଶୁଭ ଦିନ, ନା ତାହେଲେ ମୁଁ ଲଣ୍ଡା ହେଇଛି, ହଁ ଆପଣ ଲଣ୍ଡା ହେଇଯାଆନ୍ତୁ, ଆପଣ ଲଣ୍ଡା ହେଇଯାଆନ୍ତୁ, ଆଉ ଶୁଦ୍ଧ ଜଳରେ ସ୍ନାନ କରି ଯାଆନ୍ତୁ ପବିତ୍ର ଜଳରେ, ମନ୍ତ୍ରୀ କଲେ ସେୟା, ରଜା ଦେଖିଲେ ମନ୍ତ୍ରୀ ଲଣ୍ଡା ହେଇଛନ୍ତି, ରଜା ପଚାରିଲେ ହୟ କ'ଣ ହେଲା ତୁମେ କାହିଁ ଲଣ୍ଡା ହେଇଛ, ନା ଆପଣ ଜାଣିନାହାନ୍ତି ଆଜି ସୁନନ୍ଦ ଗନ୍ଧର୍ବ ମରିଗଲା ପରା, ଓ ସୁନନ୍ଦ ଗନ୍ଧର୍ବ ମରିଗଲା, ହଁ ହଁ ମରିଗଲା, ବଡ଼ ଶୁଭ ଦିନ ଆଜି, ଆପଣ ଲଣ୍ଡା ହେଇଯାଆନ୍ତୁ, ରଜା ଲଣ୍ଡା ହେଲେ, ରଜା ଲଣ୍ଡା ହେଇଗଲେ ସ୍ନାନ କଲେ, ରାଣୀ ଦେଖିଲେ ରାଣୀର ଟିକେ ଚଲାକି ଅଛି, ରାଣୀଟା ଚଲାକ ଥିଲା, ରାଣୀ କହିଲେ ହେବ କ'ଣ ହେଇଛି କାହିଁ ଲଣ୍ଡା ହେଇଛ ତୁମେ, ରଜାକୁ ପଚାରିଲେ, ନା ତୁମେ ଜାଣିନା କିଏ ରାଣୀ ମା, ଆଜି ପା ସୁନନ୍ଦ ଗନ୍ଧର୍ବ ମରିଗଲା, କିନ୍ତୁ ସେ ସୁନନ୍ଦ ଗନ୍ଧର୍ବ କିଏ କିଏ କହିଲା, ସେ 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 ମୂଳଟାକୁ ଧରିଲା, କହିଲା କିଏ କାଠୁ ଶୁଣିଛ, ଇଜି ବନା ପାଇଟା ଧରିଡ଼ି, ତାମାନେ ସେଇଠି ସେ ଧରିଲା, ସେ ପ୍ରକୃତ ପ୍ରାମାଣିକ ଅଧିକାରୀ କି ତା କଥା ତୁମେ ବିଶ୍ୱାସ କରିବା କରୁଛ, କିଏ କହିଛି, ନା ମନ୍ତ୍ରୀ ପରା, ଡାକ ସେ ମନ୍ତ୍ରୀ କି, ସେ ମନ୍ତ୍ରୀକି ଡାକିଲେ, ରାଣୀ ମା ହୟ କ'ଣ କାହିଁ ତୁମେ ଲଣ୍ଡା ହେଇଛ, ରଜାକୁ ରଜାକୁ ଲଣ୍ଡା କଲ, ହଁ ସୁନନ୍ଦ ଗନ୍ଧର୍ବ କିଏ, ଆଜ୍ଞା ରାଣୀ ମା ପୁରୋହିତ ପରା, ପୁରୋହିତ ପରା କହିଲେ, ଡାକ ଡାକ ପୁରୋହିତକୁ ଡାକ, ଆଉ ପୁରୋହିତକୁ ଡାକିଲେ, ପୁରୋହିତ ଲଣ୍ଡା ହେଇଛନ୍ତି, ରାଣୀ ମା କିଅ କାହିଁ ଲଣ୍ଡା ହେଇଛ, କିଏ ସେ ସୁନନ୍ଦ ଗନ୍ଧର୍ବ, ତୁମେ ସବୁ ଲଣ୍ଡା ହେଇଛ, କ'ଣ କଥା କିଏ କାହାଠୁ ଶୁଣିଲ, କିଏ କହିଛି, ଆଜ୍ଞା ସେ ଧୋବା ପରା କହିଲା, ଧୋବା ନା ଉଠିଲା, ଏ ଧୋବା ମଇଳା କାଚୁଛି, ସେ ଗୋଟାଏ ନିହାତି ନିଚ ଚେତନାର ଲୋକ, ସେ କହିଲା ଗୋଟାଏ କଥା ତୁମେ ତାକୁ ସତ୍ୟ ବୋଲି ଗ୍ରହଣ କଲ, ଧୋବାକୁ ଡାକିଲେ, ଡାକ ସେ ଧୋବାକୁ, ସେ କ'ଣ କହୁଛୁ ନନ୍ଦ ଗନ୍ଧର୍ବ କ'ଣ, ଧୋବା ଆସିଲା, ରାଣୀ ମା ପଚାରିଲେ ହୟ କିଏ ସେ ସୁନନ୍ଦ ଗନ୍ଧର୍ବ, କ'ଣ ସେ ମଲା ତୁମେ ନଣ୍ଡା ହେଲ, ଇଏ ସବୁ ପୁରୋହିତ ମନ୍ତ୍ରୀ ରାଜା ସହିତ ନଣ୍ଡା ହେଲେଣି ସବୁ, କ'ଣ କଥା ଆସେ, ସେଠୁ ଧୋବା କହୁଛି, ରାଣୀ ମା ମୋର ଗୋଟାଏ ଗଧ ଥିଲା, ମୋର ଗୋଟାଏ ଗଧ ଥିଲା, ତା ନାଁ ହେଉଛି ସୁନନ୍ଦ ଗନ୍ଧର୍ବ, ସେ ଆଜି ମଲା, ଦେଖ ଦେଖ ଗୋଟାଏ ଗଧ ମରିଛି, ଇଏ ସବୁ ନଣ୍ଡା ହେଇ ଚାଲିଛନ୍ତି। ପୁରୋହିତ ନଣ୍ଡା ହେଲା, ମନ୍ତ୍ରୀ ନଣ୍ଡା ହେଲା, ରାଜା ନଣ୍ଡା ହେଲେଣି। ତାହେଲେ ଶୁଣିଲ ଏଇ ଧୋବାର କଥା, ଧୋବାର ଗଧଟାଏ ମରିଛି, ତା କଥା ଶୁଣି ତୁମେ ନଣ୍ଡା ହେଲଣି, ତାକୁ ସତ୍ୟ ବୋଲି ଭାବିଲ? ତୁମେ ଚିନ୍ତା କରନା, ହୁଏ ଯେ ଅଥରିଟି ବନାଫାଇଡ଼ ଅଥରିଟି, ହା ପ୍ରାମାଣିକ ଅଧିକାରୀର କଥା ଶୁଣିବା, ପ୍ରକୃତ ସତ୍ୟ ନିନ୍ଦିତ ହବ ନା, ସତ୍ୟ ନିନ୍ଦିତ ହବ ନା, ନେଲେ ଚିଟେଡ଼ ତ ଠକାରୀ ବୁଢ଼ି ଏ ଅବସ୍ଥା ହେଇଯାଉଛି। ଇଏ ହେଉଛି ଗପ, ଇଏ ସବୁ ଆଚାର୍ଯ୍ୟମାନେ କାହାଣୀ କହନ୍ତି, ଆମକୁ ଶୁଣିବାକୁ ପଡ଼ିବ କଥାଟା, ପ୍ରକୃତ ସତ୍ୟ କିଏ, ଅବ୍ରାହ୍ମ ସତ୍ୟଟା କ'ଣ, ହଁ ଆଉ ବୈଦିକ ତତ୍ତ୍ୱ, ବେଦ ସତ୍ୟ, ଭଗବାନଙ୍କର କଥା, ଭଗବତତ୍ତ୍ୱ ଜାଣିବାର କଥା, ସେ କେଉଁ ପରମ୍ପରାରେ ଆସୁଛି, ପ୍ରାମାଣିକ ପରମ୍ପରା କି ନୁହେଁ, ପ୍ରାମାଣିକ ଆଚାର୍ଯ୍ୟ ପରମ୍ପରା ଆସୁ ନାହିଁ, ସେ ଯୋଗ୍ୟ ବ୍ୟକ୍ତି କି ନୁହେଁ, ଏ ପ୍ରାମାଣିକ ଯୋଗ୍ୟ ଗୁରୁଙ୍କଠାରୁ ଶ୍ରବଣ କରୁଛି କି ନା, ତତ୍ତ୍ୱ ଅବଗତ ଅଛି କି ନା, ତାହେଲେ ଆମେ ତାଙ୍କଠୁ ଶୁଣିବା, ନଚେତ୍ ଶୁଣିବା ନା, କାରଣ ଭୁଲ କଥା କହିଦେବ ତାହେଲେ ସବୁ ନଷ୍ଟ ହେଇଗଲା ବାପା। ଏଇ କଥାଟା ଗୋଟିଏ ଛୋଟ ଶିଶୁ, ତାକୁ ଯଦି ଦୁଇ ଦୁଣେ ପାଞ୍ଚ ପଢ଼େଇଦେବ ଆଉ ତାକୁ ତୁମେ ସଜାଡ଼ି ପାରିବ ନା ବାପା, ଦୁଇ ଦୁଣେ ପାଞ୍ଚ ଯଦି ମୂଳରୁ ପଢ଼ିଲା ସବୁ ଭୁଲ ହେଇଗଲା, ଅଙ୍କ କଷିବା ସବୁ ଭୁଲ ହେଇଯିବ। ସେ ବୋନାଫାଇଟ୍ ପ୍ରାମାଣିକ ଶିକ୍ଷକ ନା, ସେ ଠିକଣା କଥା କହିଛି, ୟୁ ୱି ହାଭ୍ ଟୁ ଆକ୍ସେପ୍ଟ ଦି ଅଥରିଟି, ଅଥରିଟି ସୁଡ୍ ବି ବୋନାଫାଇଟ୍ ଅଥରିଟି, ପ୍ରାମାଣିକ ଅଧିକାରୀ, ସେଥିପାଇଁ ପରମ୍ପରା କଥା ଆସୁଛି, ଆଚାର୍ଯ୍ୟ ପରମ୍ପରା କଥା ଆସୁଛି, ବିଶେଷ କରି ଗୌଡ଼ିୟ ଆଚାର୍ଯ୍ୟ ହେଇଥିବା ଉଚିତ, ମହାପ୍ରଭୁଙ୍କ ଧାରା ଆସିଥିବା ଉଚିତ ଗୌଡ଼ିୟ, ହଁ ନିତ୍ୟ ଯାହା କହନ୍ତି ଯାଅ ଭାଗବତ ପଡ଼ ବୈଷ୍ଣବର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ହଁ ଚୈତନ୍ୟର ଭକ୍ତଗଣଙ୍କର ନିତ୍ୟକର ସଙ୍ଗ ତେବେ ତ ଚାଲିବ ଭାଗବତ ସିଦ୍ଧାନ୍ତ ତରଙ୍ଗ, ଏଇ କଥା ଅଛି, ଚୈତନ୍ୟଙ୍କର ଭକ୍ତଗଣଙ୍କର ନିତ୍ୟକର ସଙ୍ଗ ତେବେ ତ ଜାଣିବ ଭାଗବତ ସିଦ୍ଧାନ୍ତ ତରଙ୍ଗ, ଏଇଟା ସଙ୍ଗର କଥା କୁହାଉଛି, କାରଣ ସେମାନେ ସିଦ୍ଧାନ୍ତ, ସେମାନେ ଆଚାର୍ଯ୍ୟ ଶୁଦ୍ଧ ଆଚାର୍ଯ୍ୟ ପରମ୍ପରା ଆସୁଛନ୍ତି, ସେମାନେ ସିଦ୍ଧାନ୍ତ ଜାଣନ୍ତି, ଗୁରୁ ପରମ୍ପରା ଆଚାର୍ଯ୍ୟ ପରମ୍ପରା ଆସୁଛନ୍ତି, ଏଇସବୁ ବିଚାର କରିକି ଗୁରୁ ଗ୍ରହଣ କରାଯାଏ ଆଉ ତାଙ୍କଠାରୁ ଏ ତତ୍ତ୍ୱ ଗୁଡ଼ାକ ଶ୍ରବଣ କରାଯାଏ, ଶ୍ରବଣ କଲେ ଆମେ ଭଗବାନ ଜାଣିବା, ଶ୍ରବଣ କଲେ ଯାହା କହନ୍ତି ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳକାୟା ଚକ୍ଷୁର୍ମିଳିତ ଜେନ ତସ୍ମୈ ଶ୍ରୀ ଗୁରୁବେନ, ହଁ ଆମର ଅଜ୍ଞାନ ଅଜ୍ଞାନ ଅନ୍ଧକାର ଦୂର ହେଇକିରି ଜ୍ଞାନ ଜ୍ଞାନ ଲୋକ ଜ୍ଞାନ ଚକ୍ଷୁ ଉନ୍ମେଷିତ ହେବ, ଯେଉଁ ଚକ୍ଷୁରେ ଆମେ ଭଗବାନଙ୍କୁ ଦେଖିବା ସେଇଟା କେମିତି ହଏ, ସେଇଟା ଏ ଶ୍ରବଣ ଦ୍ୱାରା ହଏ, ଶୁଦ୍ଧ ଆଚାର୍ଯ୍ୟ ପ୍ରାମାଣିକ ଆଚାର୍ଯ୍ୟଙ୍କ ଠାରୁ ଶ୍ରବଣ କଲେ ଏଗୁଡ଼ାକ ହଏ, ନହେଲେ ହଏ ନା ବାପା। ଶ୍ରୁତିକ୍ଷିତ ପଥ ବୋଲି ଭାଗବତ ଲେଖା ଅଛି, ଶ୍ରୁତ ଇକ୍ଷିତ, ଶୁଣିଲେ ଦେଖିବ, ନ ଶୁଣିଲେ ଦେଖିବ ନା, ଶୁଣିଲେ ଦେଖିବ, ଶୁଣିଲେ ତୁମର ଚକ୍ଷୁ ଉନ୍ମେଷିତ ହେବ, ପ୍ରେମାଞ୍ଜନ ଶୁଣିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦୟ ସୁବିଲ କହିଅନ୍ତି, ଯ ଶ୍ୟାମ ସୁନ୍ଦରଂ ଅଚିନ୍ତ୍ୟ ଗୁଣ ସ୍ୱରୂପ ଗୋବିନ୍ଦ ଆଦି ପୁରୁଷଂ ତମଂ ଭଜାମି, ବ୍ରହ୍ମସଂହିତାରେ କୁହାଗଲା କେଉଁ ଚକ୍ଷୁ କି ପ୍ରକାର ଚକ୍ଷୁ ଦରକାର ସେ ଶ୍ୟାମ ସୁନ୍ଦରକୁ ଦେଖିବା ପାଇଁ, ପ୍ରେମାଞ୍ଜନ ଶୁଣିତ ଭକ୍ତି ବିଲୋଚନ, ଯେ ଚକ୍ଷୁରେ ପ୍ରେମ ରୂପକ କୃଷ୍ଣ ପ୍ରେମ ରୂପକ ଅଞ୍ଜନ ଲଗେଇଛି, ଭକ୍ତି ଚକ୍ଷୁ ପାଇଛି ସେଇ ଦେଖିବ, ସମସ୍ତେ ଦେଖିଦେବେ କୃଷ୍ଣକୁ ନା ଶ୍ୟାମ ସୁନ୍ଦରକୁ, ସେଇଟା କେଉଁଠି ମିଳେ, ସେ ପ୍ରେମ ଅଞ୍ଜନଟା କେଉଁଠି ମିଳେ, କିଅ କେଉଁଠି କାରଖାନା ଅଛି ନା ତିଆରି ହେଉଛି, ଆମେ କିଣି ଆଣିବା ଲଗେଇଦେବା କିଅ ନା, ଏ ଆଚାର୍ଯ୍ୟ ପ୍ରାମାଣିକ ଆଚାର୍ଯ୍ୟଙ୍କ ଠାରୁ ଶୁଦ୍ଧ ପରମ୍ପରାରେ ଆସିଥିବା, ପ୍ରାମାଣିକ ଗୁରୁ ପରମ୍ପରାରେ ଆସିଥିବା, ଆଚାର୍ଯ୍ୟ ପରମ୍ପରା ଆଚାର୍ଯ୍ୟଙ୍କ ଠାରୁ ଶ୍ରବଣ କଲେ ଯାଇକି ହଏ, ସେ ପ୍ରେମାଞ୍ଜନ ସେ ଚକ୍ଷୁ ଉନ୍ମେଷିତ ହଏ, ତାହେଲେ ଆମେ ଶ୍ୟାମ ସୁନ୍ଦରଙ୍କୁ ଦେଖିବା, ଦେଖିପାରିବା ନା, ଏ ଶ୍ରବଣ କଥା, ଏ ପରମ୍ପରାର କଥା, ୟାଠୁ ତାଠୁ ଶୁଣାଯିବ ନା, ଏସବୁ କଥା ଗୁଡ଼ାକ ଆମର ଅଛି। ତେଣୁ ଯାହାର ଭାଗ୍ୟ ଉଦିତ ହଏ, ସଂସାର କ୍ଷୟ ସମୟ ଆସିଯାଏ, ପୂର୍ବ ସ୍ୱୀକୃତି ଅଜ୍ଞାତ ସ୍ୱୀକୃତି ଅର୍ଜନ କରିଥାଏ, ତାହେଲେ ସେ ସାଧୁସଙ୍ଗ କରିବାକୁ ଆସେ, ସେ ସାଧୁସଙ୍ଗ କରିବାକୁ ଆସେ, ସାଧୁସଙ୍ଗ କରିବା କ'ଣ ସମସ୍ତେ ଆସୁଛନ୍ତି, ଏ ସ୍ୱୀକୃତିର ଫଳ ଅଛି, ଭାଗ୍ୟବାନ ଜୀବ ସେ ସାଧୁଗୁରୁଙ୍କୁ ଭେଟେ, ସେ ସାଧୁଗୁରୁଙ୍କୁ ଭେଟେ, ସାଧୁସଙ୍ଗ କରେ, ଗୁରୁକୃଷ୍ଣ କୃପା ଦେପା ଭକ୍ତିଲତା ବୀଜ, ଗୁରୁକୃପା କୃଷ୍ଣ କୃପାରୁ, କୃଷ୍ଣ କୃପାରୁ ଗୁରୁ ମିଳନ୍ତି, ଗୁରୁ କୃପାରୁ କୃଷ୍ଣ ମିଳନ୍ତି, ତାଙ୍କ କୃପାରୁ ଭକ୍ତିଲତାର ବୀଜଟା ମିଳେ, ଭକ୍ତିଲତାର ବୀଜଟା କ'ଣ କିଏ, ଭକ୍ତିଲତାର ବୀଜ ହେଉଛି ଶ୍ରଦ୍ଧା, ଶ୍ରଦ୍ଧା ବୀଜ, ଶ୍ରଦ୍ଧା ହେଉଛି, ଶ୍ରଦ୍ଧା ମାନେ ଦୃଢ଼ ବିଶ୍ୱାସ, ଶ୍ରଦ୍ଧା ହେଉଛି ଭକ୍ତିଲତାର ବୀଜ, ସେଇଥିପାଇଁ କୁହାଯାଏ ଶ୍ରଦ୍ଧା ଶବ୍ଦେ କହେ ସୁଦୃଢ଼ ବିଶ୍ୱାସ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ ହଏ କୃତ, ହଁ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହଏ, ଇଏ ହେଉଛି କଥାଟା, ଶ୍ରଦ୍ଧା ଶବ୍ଦର ଅର୍ଥ ହେଉଛି ସୁଦୃଢ଼ ଦୃଢ଼ ବିଶ୍ୱାସ, ଅବିଚଳିତ ବିଶ୍ୱାସ, ଟିକେ ବିଚଳନ ହେବ ନାହିଁ, ଟିକେ ବିନ୍ଦୁ ମାତ୍ର ଶୁଣୁଛୁ ନାହିଁ। ତା ନାଁ ହେଉଛି ଶ୍ରଦ୍ଧା। ତା ନାଁ ହେଉଛି ଶ୍ରଦ୍ଧା। ଦୁଇ ପ୍ରକାର ଶ୍ରଦ୍ଧା ଅଛି, ଗୋଟେ ଶାସ୍ତ୍ରୀୟ ଶ୍ରଦ୍ଧା ଆଉ ଗୋଟେ ଲୌକିକ ଶ୍ରଦ୍ଧା। ଶାସ୍ତ୍ର ବାଣୀରେ, ଶାସ୍ତ୍ର ସିଦ୍ଧାନ୍ତରେ ବିଶ୍ୱାସ, ସାଧୁ ଗୁରୁ ସାଧୁ ଶାସ୍ତ୍ର ଗୁରୁ ବାକ୍ୟ ଚିତେ ଯେ କରିବା ଐକ୍ୟ ଆର୍ ନ କରିବ ମନେ ଆଶା, ଏଇ କଥା କୁହାଯାଉଛି। ସାଧୁ ଗୁରୁ ଶାସ୍ତ୍ର, ସାଧୁ ଶାସ୍ତ୍ର ଗୁରୁ ବାକ୍ୟରେ ପୂର୍ଣ୍ଣ ବିଶ୍ୱାସ, ବିଚଳିତ ବିଶ୍ୱାସ, ଏଇଟା ଏହା ନା ଶ୍ରଦ୍ଧା, ଏ ଶାସ୍ତ୍ରୀୟ ଶ୍ରଦ୍ଧା। ଲୌକିକ ଶ୍ରଦ୍ଧା କ'ଣ ଲୋକ ମୁଖରେ ପ୍ରଚଳିତ ଅଛି, ଲୋକ କହୁଛନ୍ତି, ଏ ଅଞ୍ଚଳ ଲୋକ କହନ୍ତି ଆଜ୍ଞା ଏ ଗଛରେ ଭୂତ ଅଛି, ଏ ପାଗଳା ବାବା ବହୁ ଭୂତଙ୍କୁ ଏଠି ବନ୍ଦୀ କରି ରଖିଛନ୍ତି, ପାଗଳ ବାବା ଆଶ୍ରମ କରିଛନ୍ତି, ଚିତ୍ତେଶ୍ୱର ଭୂତ ବନ୍ଦୀ କରି ରଖିଛି, ଲୋକ କହୁଛନ୍ତି ସବୁ, ଆଉ ବହୁ ଭୂତ ବନ୍ଦ କରି ରଖିଛନ୍ତି, ଏ ଭୂତ ଏଇଠି ଅଛି, ଏ ଲୋକ ଜାଣନ୍ତି, ଏଇଟା ଏ ଲୋକ ମୁଖରେ ପ୍ରଚଳିତ, ଲୋକେ ବିଶ୍ୱାସ କରନ୍ତି, ଏଇଟା ଲୌକିକ ଶ୍ରଦ୍ଧା। ଯିଏ ବାହାରୁ ଆସୁଛି ସେ ଶୁଣି ନାହିଁ, ତାର କିଛି ଭୟ ନାହିଁ, ସେ ଜାଣି ଭୂତ ଭୂତ, ଯାହା ଲୋକ ଜାଣିଛି ଭୂତ ଅଛନ୍ତି, ଅନ୍ଧାର ରାତି ହେଇଛି, ଲାଇଟ୍ ଅଫ୍, ଇଲେକ୍ଟ୍ରିକ୍ ଲାଇଟ୍ ଅଫ୍ ହେଇଯାଇଛି, ଅନ୍ଧାର କିଟିକିଟ୍ ହେଇଛି ଆସୁଛି, ମନରେ ଅଛି ତ, ହଁ ଏଇଠି କ'ଣ କହୁଥିଲେ, ଗୋଟେ ଭୂତ ଅଛି, ଦେଖିଲା ଗୋଟେ ଧଳା ହେଇକି, ହଁ ହଁ ସତ୍ୟ ତ ଆ ଏ ଭୂତ ତ ଛିଡ଼ା ହେଇଛି ଆ, ହେ ଡରିକିରି ଥାନିଆ ହେଇଗଲାଣି, ଭୂତ ଲାଗିଲା ସେଇଟା ଆସିଲା, ଆଉ ପାଗଳ ବାବା ପାଖକୁ ଆସିଲା, ଭୂତ ଛଡ଼ା ମୋତେ, ତ ଲାଇଟ୍ ଆସିଲା, ଦେଖ ଦେଖ କ'ଣ କିରେ, ଇରେ ଭୂତ ଭୂତ କିଛି ନାହିଁ, ଗୋଟେ ଥୁଣ୍ଟା ଗଛଟାଏ, ଗୋଟେ ଥୁଣ୍ଟା ଗଛଟା, ଶୁଖିଲା ଗଛ, ଡାଳପତ୍ର ନାହିଁ, ସେଇଟା ଅନ୍ଧାରରେ ଧଳା ଦେଖାଲା, ଏଇଟା ଭୂତ କହିଲା, ଏଇଟା ହେଉଛି ଲୌକିକ ଶ୍ରଦ୍ଧା। ନା ଆମେ ଶାସ୍ତ୍ରୀୟ ଶ୍ରଦ୍ଧା କଥା କହୁଛେ, ହଁ ରୂପ ଗୋସ୍ୱାମୀ ଯେତେବେଳେ ଆଦୌ ଶ୍ରଦ୍ଧା କଥା କହିଲେ, ସେ ଶାସ୍ତ୍ରୀୟ ଶ୍ରଦ୍ଧା କଥା କହିଛନ୍ତି। ଶାସ୍ତ୍ର ସିଦ୍ଧାନ୍ତ, ସାଧୁ ଗୁରୁ, ସାଧୁ ଶାସ୍ତ୍ର ଗୁରୁ ବାକ୍ୟରେ ପୂର୍ଣ୍ଣ ବିଶ୍ୱାସ, ହଁ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହଏ, ଏଇ କଥାରେ ବିଶ୍ୱାସ। କୃଷ୍ଣ ଭକ୍ତି ଆସନ କହିଲେ ସବୁ କାମ ସରିଗଲା, କିଛି କାମ ବାକି ରହିଲା ନା, ଏଇ କଥାରେ ପୂର୍ଣ୍ଣ ବିଶ୍ୱାସ। କେତେ ଜଣଙ୍କର ଅଛି ଏ କଥାରେ ବିଶ୍ୱାସ? ମୁଖେ ଆମେ ସମସ୍ତେ ଅନେକ କହୁଛେ, ଆମେ ସମସ୍ତେ ମୁଖେ କହୁଛେ, କିନ୍ତୁ ହୃଦୟ ଭିତରେ ଶତକଡ଼ା 100 କିମ୍ବା 99.9% 99.99% ଲୋକଙ୍କର ବିଶ୍ୱାସ ନାହିଁ ହୃଦୟ ଭିତରେ, ଏଇଟା କଥାଟା କୁହାଯାଉଛି। ଏଇ ହେଉଛି କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହଏ, କୃଷ୍ଣ ଭକ୍ତି କହିଲେ ସବୁ କାମ ଶେଷ ହେଇଗଲା, ଆଉ କିଛି ବାକି ରହିଲା ନା। ଆମେ କହିଲେ ଆମର ବହୁ କାମ ବାକି ଅଛି, ଆଉ ଏ କାମ ଅଛି, ସେ କାମ ଅଛି, ପୁଅ ବାହାଘର ଅଛି, ଝିଅ ବାହାଘର ଅଛି, ଆଉ ଏଇଟା କରିବାର ଅଛି, ସେଇଟା କରିବାର ଅଛି, କିଛି କେତେ ବାକି ରହିଲାଣି, ଆମେ କେତେ କଥା କହିପାରିଲୁ, କୃଷ୍ଣ ଭକ୍ତି କହିଲେ ସବୁ କାମ ସରିଗଲା, ଏଇଟା କଥାଟା କେମିତି ପ୍ରକାର? ତେଣୁ କଥାଟା ହେଉଛି ଆମର ଶ୍ରଦ୍ଧା ନାହିଁ, ବିଶ୍ୱାସରେ ଊଣା ଅଛି, ଯାହାର ବିଶ୍ୱାସରେ ଊଣା ଅଛି ତାକୁ ମିଳିବ ନା, ତାକୁ କୃଷ୍ଣ ମିଳିବେ ନା। ସେଥିପାଇଁ ଭକ୍ତିଲତାର ବୀଜ ହେଉଛି ଶ୍ରଦ୍ଧା, ଇ ଦୃଢ଼ ଶ୍ରଦ୍ଧାର କଥା। ସେଥିପାଇଁ ଶ୍ରଦ୍ଧାବାନ ଜନ, ଶ୍ରଦ୍ଧାବାନ ଜନ ଯେ ଶ୍ରଦ୍ଧାବାନ ଜନ ସେ ଭଜନ କଥାକୁ ଆସିଲେ ସେ ଭଜନ କରନ୍ତି। ଅଶ୍ରଦ୍ଧାନ ପୁରୁଷାମଙ୍ଗ ପ୍ରାପ୍ୟ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନି, ଏ ଗୀତାରେ ଭଗବାନ କୃଷ୍ଣ ଯାହାର ଶ୍ରଦ୍ଧା ନାହିଁ, ଅଶ୍ରଦ୍ଧା ଅଛି, ସେ ବାରମ୍ବାର ଏଇ ମୃତ୍ୟୁ ସଂସାରକୁ ଆସିବ, ସେ କୃଷ୍ଣକୁ ପାଇପାରିବ ନା, କୃଷ୍ଣ ଲୋକକୁ, ଭଗବାନଙ୍କ ଧାମକୁ, ବୈକୁଣ୍ଠ ଲୋକ ବଚିଦାନନ୍ଦ ମେଧାମକୁ ଯାଇପାରିବ ନା, ସେ ଭଜନ କରିପାରିବ ନା, ବାରମ୍ବାର ମୃତ୍ୟୁ ସଂସାରକୁ ଆସିବ। ଯେ ଦୃଢ଼ ଶ୍ରଦ୍ଧାବାନ, ଶ୍ରଦ୍ଧାବାନ ଭଜତେ ମାନ, ସେ ଭଜନ କରିବ, ଆଉ ସେ କୃଷ୍ଣକୁ ନିଶ୍ଚୟ ପାଇବ। ଇଏ ହେଉଛି ବିଶେଷ କରି କଳିଯୁଗରେ ନାମ ରୂପେ କୃଷ୍ଣ ଅବତାର, ନାମ ହୋଇତେ ହୁଏ ସର୍ବ ଜଗତ ନିସ୍ତାର, ନାମ ବିନା କଳିକାଳେ ନାହିଁ ଆର ଧର୍ମ, ସର୍ବ ମନ୍ତ୍ର ସାର ନାମ ଶାସ୍ତ୍ର ମର୍ମ। ଏ ସବୁ ଶାସ୍ତ୍ରରେ, ବେଦ ବୈଦିକ ଶାସ୍ତ୍ରରେ କୁହାଲା, କଳିଯୁଗରେ ଅନ୍ୟ କିଛି ଧର୍ମ ନାହିଁ, ହରେ ନାମ ଇବ କେବଳମ୍, ଆଉ କଳିଯୁଗରେ ଭଗବାନ ନାମାବତାର ହେଇଛନ୍ତି, କଳିଯୁଗରେ ଅନ୍ୟ ଅବତାର ନାହିଁ, ଭଗବାନ କୃଷ୍ଣ ନାମ ରୂପରେ ଅବତୀର୍ଣ୍ଣ ହେଇଛନ୍ତି। ନାମ ନାମି ଅଭିନ୍ନ ବସ୍ତୁ, ନାମ ଯଦି ଆମେ କରିବା, ନାମ ସଂକୀର୍ତ୍ତନ କରିବା, ଅଧିକ ସଂଖ୍ୟକ ଲୋକ ଏଇ ଭଗବାନଙ୍କର ନାମରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି ଏକତ୍ର ହେଇ ବହୁର୍ମିଳିତ ଏକତ୍ର ହେଇକିରି ହରିନାମ କରିବା, ଆମେ ଏକତ୍ର ହେଇକି ଯେଉଁମାନଙ୍କର ବିଶ୍ୱାସ ଅଛି ଆସିଛନ୍ତି, ପଦଯାତ୍ରାରେ ଯୋଗ ଦେଇଛନ୍ତି, ଏକତ୍ର ହେଇ ହରିନାମ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସେ ହେଉଛି କଥା ଆମର, ଏଥିରେ ବିଶ୍ୱାସ ହେଉଛି ଅସଲ ଜିନିଷ, ଶ୍ରଦ୍ଧା ହେଉଛି ଅସଲ ଜିନିଷ, ସେଥିପାଇଁ ଶ୍ରଦ୍ଧା ଯାହାର କମ୍ ଅଛି ତାକୁ ମିଳିବ ନା। ଗୋଟେ ଗ୍ରାମରେ ଆମେ କଥା ଗପ କହୁ, ଗୋଟେ ଗ୍ରାମରେ ଭାଗବତ ସପ୍ତାହ ହେଉଥିଲା, ଭାଗବତ ପାଠ ହେଉଛି, ପ୍ରବଚନ ହେଉଛି, ହଁ ବହୁ ଲୋକ ଆସୁଛନ୍ତି, ଯାହାର ଭାଗବତ କଥାରେ ବିଶ୍ୱାସ ଅଛି, ଭାଗବତ ବାଣୀରେ ବିଶ୍ୱାସ ଅଛି, ଭାଗବତ କୃଷ୍ଣ କଥା, ଭାଗବତ ଭଗବାନଙ୍କର କଥା, ହଁ ଏ କଥାରେ ବିଶ୍ୱାସ ଯାହାର ଅଛି ସେ ଭାଗବତ ପ୍ରେମୀ ଲୋକ, ଆଗ୍ରହୀ ଲୋକ, ରସାସ୍ୱାଦନକାରୀ, ରସିକ ଭକ୍ତ, ସେମାନେ ଭାଗବତ ଶୁଣିବାକୁ ଆସନ୍ତି। କାରଣ ଭାଗବତ ଶୁଣିଲେ ଆମର କ'ଣ ହେବ ନା, ଆମର ସବୁ ଅନର୍ଥ କଟିଯିବ, ଆମର ହୃଦୟ ବିଶୁଦ୍ଧ ହେଇଯିବ। ହଁ ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟସ୍ତ ଇ ଅବଦ୍ରାଣୀ ବିଧୁନୋତି ସୁସ୍ତାନ, ଭାଗବତର କଥା କୁହାଯାଇଛି। କୃଷ୍ଣ କଥା ଶୁଣିଲେ ପ୍ରାମାଣିକ ଅଧିକାରୀ ଶୁଦ୍ଧ ବୈଷ୍ଣବ ଶୁଦ୍ଧ ଭକ୍ତ ମୁଖରୁ କୃଷ୍ଣ କଥା ଭାଗବତ କଥା ଶୁଣିଲେ ହୃଦୟର ମଇଳା ସଫା ହେଇଯିବ, ତାହେଲେ ହୃଦୟ ମଇଳା ସଫା ହେବ ନା, ୟା ଉପରେ ବିଶ୍ୱାସ ତାଙ୍କର ଅଛି। ସେ ଆସୁଛନ୍ତି, ସମସ୍ତେ ବହୁତ ଲୋକ ଆସନ୍ତି, ଆଉ କେତେ ରୋଗୀ ଲୋକ ଆସନ୍ତି, କେତେ ଅନ୍ଧ ଲୋକ ଆସନ୍ତି, କେତେ ଛୋଟ ଲୋକ ଆସନ୍ତି, କେତେ ଦୁର୍ଭାଗ୍ୟ ଅଛି, ମୋର ଦୁର୍ଭାଗ୍ୟ ଅଛି, ତାହେଲେ ଭଗବାନଙ୍କ ଭାଗ ଶୁଣି ମୋର ସୌଭାଗ୍ୟ ହେବ, ସେ ଆସନ୍ତି ଶୁଣିବା ପାଇଁ। ବହୁ ଲୋକ ଆସ୍ତରେ ଶୁଣୁଥିଲେ, ହଁ ବହୁ ଗାଁରୁ ଆସନ୍ତି, ଗୋଟେ ଗାଁରୁ ଶାଶୁ ଆଉ ବହୁ ଦୁଇ ଜଣ ଆସନ୍ତି, ପ୍ରତିଦିନ ଆସନ୍ତି, ଆଉ ବସନ୍ତି ମୂଳରୁ ଶେଷ ଯାଏ, ଶୁଣନ୍ତି ଭାଗବତ କଥା ଶୁଣନ୍ତି, ଜଣେ ଗାୟକ ଗାନ କରୁଥାଏ, କଥା କହୁଥାଏ, ଏପରି ହେଉଥାଏ। ଦିନେ ଯେ ଭାଗବତ ଗାନ କରୁଥିଲା, ସେ ଗାନ କଲା ଆନନ୍ଦେ ବୋଲ ହରି 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 କରିବେ ଭବୁ ପାରି, ଆନନ୍ଦରେ ହରି ନାମ କର ତାହେଲେ ସେ ହରି ଭବସାଗରରୁ ପାର କରିଦେବେ। ତେବେ ଶାଶୁ ହେଉଛି ବୟସ୍କ ବୁଢ଼ୀ, 70 ବର୍ଷ ବୟସ, ବୋହୂର ବୟସ 16 ବର୍ଷ କମ୍ ବୟସ, ଶାଶୁ ବୋହୁ ଦୁଇ ଜଣ ଶୁଣୁଥିଲେ, ଶାଶୁ ଶୁଣିଲା ବୋହୁ ଶୁଣିଲା, ଶୁଣିଲା ପରେ ବୋହୁ କ'ଣ କଲା ନା ସାଙ୍ଗେ ସାଙ୍ଗେ ବାଣୀରେ ବିଶ୍ୱାସ ସ୍ଥାପନ କଲା, ରେ ହରି ନାମ ଏ ପ୍ରକାର, ହରି ହରି ନାମ ଉଚ୍ଚାରଣ କଲେ ଭବସାଗରରୁ ପାରି କରିଦେବେ ସେ ହରି। ସେଇ ମୁହୂର୍ତ୍ତ ଠାରୁ ସେ ହରି ନାମ କରିବାକୁ ଆରମ୍ଭ କରିଦେଲା, ଆଉ ଶାଶୁ କିନ୍ତୁ ଶୁଣିଲା କିନ୍ତୁ ସେ କଲା ନା, ତ ଗୋଟେ କଥା ଶେଷ ହେଲା। ଯେ ଯା ଗାଁକୁ ଗଲେ, ଫେରି ଶାଶୁ ବୋହୁ ଗାଁକୁ ଗଲେ, ତାଙ୍କର ଗାଁ ଖଣ୍ଡେ ଦୂରରେ ବାଟରେ ଗୋଟାଏ ନଈ ପଡ଼େ, ନଈ ପାର ହେଇକରି ଆସନ୍ତି, ଅତିକ୍ରମ କରି ଆସନ୍ତି, ସେ ନଈଟା ହେଉଛି ଜୁଆରିଆ ନଈ, ଜୁଆର ଆସେ, ଆସିଲା ବେଳେ ଆଣ୍ଠିଏ ପାଣି ଥାଏ, ବସିକି ଚାଲି ଆସିଲେ, ଗଲାବେଳକୁ ଜୁଆର ଆସିଛି, ବହୁ ପାଣି ଆସିଯାଇଛି, ବେକେ ପାଣି କି ନାକେ ପାଣି ହେଲାଣି ସେତେବେଳକୁ, ବହୁ ଆଗରେ ଚାଲୁଛି ହରିନାମ କରିକିରି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଶାଶୁ ପଛରେ ଚାଲିଛି, ଯାଉଛନ୍ତି, ବୋହୁ ହରିନାମ କରିକରି ଅତି ସହଜରେ ସେ ନଈକି ପାର ହେଇକିରି ଆର ପାରରେ ପହଞ୍ଚିଗଲାଣି, କିନ୍ତୁ ଶାଶୁଟା ମଝି ନଈରେ ହାବୁଡୁବୁ ଖାଉଛି, ବୁଡ଼ି ଯାଉଛି, ତା ନାକରେ ପାଣି ପଶିଲାଣି, କାନରେ ପାଣି ପଶିଲାଣି, ସେ ଦେଖିଲା ବୋହୁ ଗଲାଣି, ଆର ପଟରେ ଛିଡ଼ା ହେଇଗଲାଣି। ହ୍ୟାଲୋ ବୋହୁ 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 ବୋଲି ଡାକୁଛି, କିଲୋ ତୁ ଯାଇକିରି କ'ଣ ଆର ପଟରେ ଛିଡ଼ା ହେଇଗଲୁ, ମୁଁ ମଝି ନଈରେ ପୁରା ବୁଡ଼ି ମରୁଛି, ଇଏ ଡାକୁଲା। ବୋହୁ କହିଲା କ'ଣ ଶୁଣିଲ ନାହିଁ କି, ସେ ପୁରା ଭାଗବତରେ ଗାନ କରୁଥିଲେ, ଆନନ୍ଦେ ବୋଲ ହରି 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 କରିବେ ଭବୁ ପାରି, ଆପଣ ହରି ହରି ହରିନାମ କରୁନାହାନ୍ତି, ଯେଉଁ ହରି ଭବସାଗରରୁ ପାର କରିଦେବେ, ଏ ନଈଟା କି ଛାର, ଏ ନଈଟା କାଇଁ ପାର କରିବେ ନାହିଁ, ଆପଣ ହରିନାମ କରନ୍ତୁ। ଇଏ କଥା କହିଲା ବେଳକୁ ସେ ଶାଶୁ ରାଗିଲେ, କ'ଣ ତ ମୋତେ ପାଠ ପଢ଼ଉଛୁ, ତୁ ମୋତେ ପାଠ ପଢ଼ିବୁ, ମୁଁ ଶାଶୁ ତୁ ବୋହୁ, ତୁ ବୋହୁ ହେଇକିରି ମୋତେ ପାଠ ପଢ଼ିବେ, ରାଗିଲାଣି। ତାପରେ ରାଗିଲା ବରଂ ହରିନାମ କଲା ନା, ବୁଡ଼ି ମରୁଛି ଆଉ, ଆପଣ ଶୁଣ ଗୋଟେ ଗପ, ଏଥିରେ ଶିକ୍ଷା ଅଛି ଆମକୁ, ଦିହେଁ ଯାକ ଶୁଣିଲେ, ଶାଶୁ ଶୁଣିଲା ବୋହୁ ଶୁଣିଲା, କିନ୍ତୁ ବୋହୁ ସାଙ୍ଗେ ସାଙ୍ଗେ ତାର ଶ୍ରଦ୍ଧା ଦାତ ହେଇଗଲା, ସାଙ୍ଗେ ସାଙ୍ଗେ ବିଶ୍ୱାସ କଲା ହରିନାମରେ, ଆରେ ହରିନାମ ଏ ପ୍ରକାର ଭବସାଗର ପାର କରିଦେବ, ତେ ସହଜରେ ସେ ନଈକି ପାର ହେଇ ଚାଲିଗଲା, ତାର କିଛି ଅସୁବିଧା ହେଇନି। କିନ୍ତୁ ଶାଶୁ ତ ଶୁଣିଲା, କାହିଁ ସେ କଲା ନାହିଁ ହରିନାମ, ତାର କାହିଁ ଶ୍ରଦ୍ଧା ଦାତ ହେଲା ନାହିଁ, ହଁ ଇ ଗୋଟେ କଥା ଶୁଣିଲା, ଅର୍ଥାତ୍ ବୁଢ଼ି ମଲାନି, ଅର୍ଥାତ୍ ହରିନାମ କରୁନାହିଁ, ବୋଉ କହିଲା ସେ କରୁନି, କ'ଣ କାରଣ କ'ଣ, ୟାର କାରଣଟା କ'ଣ। ଅନେକ ଲୋକ ଆସୁଛନ୍ତି ଶୁଣିବା ପାଇଁ ଆସୁଛନ୍ତି, ହଁ ତୁ କେତେଜଣ ପ୍ରକୃତରେ ଶୁଣୁଛନ୍ତି, କେତେଜଣ କାନରେ କଥାଟା ପଶୁଛି କିଓ, ହଁ କେତେଜଣ କାନରେ ହରି କଥା ପଶେ, ଆଉ କାହା କାନରେ ହରି କଥା ପଶେ, ଏଇଟା ଗୋଟେ ପ୍ରଶ୍ନ ନା। ଯାହାର ଦୃଢ଼ ଶ୍ରଦ୍ଧା ଅଛି, ଆଉ ଗୋଟେ କଥା ଅଛି ମଧ୍ୟ, ଯାହାର ଏ ଭୌତିକ ଆସକ୍ତି ଜଡ଼ା ଶକ୍ତି ତୁଟି ଯାଇଛି, ତାରି କାନରେ ହରି କଥା ପଶିବ, ନହେଲେ ପଶିବ ନା, ତାର ଶ୍ରଦ୍ଧା ଜାତ ହବ ନା। କୁଟିଳତା ଅଛି, କାପଟି ଅଛି, ହଁ ଇଏ ଚଷୁକୁଟା ପାଠ ଏଇଥିରେ ହେଇଯିବ, ଆମେ କିଛି କରିବା ନା, ଖାଲି ହରିନାମ କରିବା, ଖାଲି ସେ ହରି ଆସି ଆମ ଘରେ ଭର୍ତ୍ତି କରିଦେବେ। ଇ ଗୁଡ଼ାକ କଥା ମନରେ ଆସୁଛି ଦୁଷ୍ଟମନ, ତାର ବିଶ୍ୱାସ ନାହିଁ। ଇ କୁଟିଳତା କାପଟ୍ୟ ଅଛି, ଅଶ୍ରଦ୍ଧା ଅଛି, ତା କାନରେ ହରି କଥା ପୋଷିବ ନା, ଯଦିଓ ଶୁଣିବ ଏ କାନରେ ପୋଷି ଏ କାନରେ ବାହାରିଗଲା, ସେ ଶ୍ରଦ୍ଧା ବିଶ୍ୱାସ ସ୍ଥାପନ କରିପାରିବ ନା। ତେବେ ବହୁଟି କଲା ସ୍ଥାପନ, ସାଙ୍ଗେ ସାଙ୍ଗେ ଶ୍ରଦ୍ଧା ଦାସ ହେଇଗଲା, ତାର ହରନାମ କଲା। ଏ ଶାଶୁଟି ବୟସ୍କ ଲୋକ, 70 ବର୍ଷର, ଖୋଲା ନାଇକିଆ, ଉଭୟ ତ ଶୁଣିଲେ ବୋଲି ନାଇକିଆ, ଶାଶୁଟି କଲ୍ କଲା ନାଇକିଆ, ବୋହୁଟି କଲା, କାରଣଟା କ'ଣ, କାରଣଟା କ'ଣ, କହିପାରିବ କ'ଣ କାରଣ ଏହାର, ହଁ କାର ଶ୍ରଦ୍ଧା ଦାତ ହେଉଛି, କାର ଶ୍ରଦ୍ଧା ଦାତ ହଉନି କିଆ, କାରଣଟା କି, ହଁ କହିପାରିବ କ'ଣ, ଦୁର୍ଗା ବାବୁ କହୁଛ ବୋଲ କାରଣଟା କ'ଣ, ହଁ ଆରେ ପ୍ରଭୁଙ୍କ ଠି ଶ୍ରଦ୍ଧା ଥିଲେ ତ କୃପା ହବ, ଆଉ ତାର ଶ୍ରଦ୍ଧା ନାହିଁ ଆଉ କୃପାଟା କେମିତି ପାଇଯିବ, ମନକୁ ପାଇଯିବ। ସରଳତା, ସରଳତା ହିଁ ବୈଷ୍ଣବତା ଗୋଟେ କଥା ଅଛି, ଆଚାର୍ଯ୍ୟମାନେ କହନ୍ତି ସରଳତା ହିଁ ବୈଷ୍ଣବତା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ କହନ୍ତି ଯେ ଲକ୍ଷ ଲକ୍ଷ ପଶୁ ପକ୍ଷୀ କୀଟ ପତଙ୍ଗ ଆଜି ଲକ୍ଷ ଲକ୍ଷ ଇତର ଜନିରେ ରହିବା ବରଂ ଭଲ, କାପଟ୍ୟକୁ ଆଶ୍ରୟ କର ନା, ହଁ କାପଟ୍ୟକୁ ଆଶ୍ରୟ କର ନା, କପଟତାକୁ ହୃଦୟରେ ସ୍ଥାନ ଦିଅ ନା। ଏ କଥା ମହାଜନମାନଙ୍କର କଥା, ଏସବୁ ଏ ସାଧୁଗୁରୁ ମହାଜନମାନଙ୍କର କଥା। ହଁ କପଟତା ହୋଇଲେ ଦୂର ଉପୁଜେ ପ୍ରେମର ପୁର, ହଁ ଭକ୍ତିବିନୋଦ ଠାକୁର ଲେଖିଛନ୍ତି ସାଧୁଗୁରୁ ମହାଜନ, ହଁ କାପଟ୍ୟ ହୃଦୟ ନଟନ୍ତି, ରଘୁନାଥ ଦାସ ଗୋସ୍ୱାମୀ ମନ ଶିକ୍ଷାରେ ଲେଖି, ଏଗୁଡ଼ା ସବୁ ମହାଜନମାନଙ୍କ କଥା ପରା, ଏକ ମନଗଡ଼ା କଥା ନା କି, ସାଧୁଗୁରୁ ମହାଜନମାନଙ୍କ କଥା। ମହାଜନ ଯେଇ କହେ ସତ୍ୟମାନି, ଯାହା ସାଧୁଗୁରୁ ମହାଜନ ସେ ସତ୍ୟ, ଭ୍ରାନ୍ତ ସତ୍ୟ। ମହାଜନ ଦେହନ ଗତ ସପନ୍ଥା, ସେମାନେ ବାଟ ଦେଖେଇଛନ୍ତି, ସେ ବାଟରେ ଯିବା ପାଇଁ ପଡ଼ିବ, ମହାଜନ କଥାରେ ବିଶ୍ୱାସ ନ ବାଟ ମାରିପାରିବା, ମାରିପାରିବା ନା। ସଳତା ହିଁ ବୈଷ୍ଣବତା, ଶାଶୁଟିର କାପଟ୍ୟ ଥିଲା, ତାର କପଟତା ଥିଲା, ତେଣୁ ତାର ଶ୍ରଦ୍ଧା ଦାତଲା, ସେ ଗ୍ରହଣ କରିପାରିଲା ନାହିଁ ଯଦି ଶୁଣିଲା। କିନ୍ତୁ ବହୁଟି ସରଳ, ଯଦି ଅଳ୍ପ ବୟସ୍କା କିନ୍ତୁ ସରଳଚିତ୍ତ, ହଁ ସରଳଚିତ୍ତ ହେଇଥିବାରୁ ସାଙ୍ଗେ ସାଙ୍ଗେ ଧରି ପକାଇଲା। ସେଇଥିପାଇଁ କୁହାଯାଏ ଯାହାର ସରଳତା ଅଛି, ହଁ ଅନେକ କହନ୍ତି କ'ଣ ଆମେ ଅନ୍ଧ ଭାବରେ ବିଶ୍ୱାସ କରିବୁ କି, ଏ କଥାଟା କହନ୍ତି, ଅନ୍ଧ ଭାବରେ ଆମେ କିଛି ବିଚାର କରିବୁ ନା, କ'ଣ ବିଚାର କରିବ ସାଧୁଗୁରୁ ବାକ୍ୟରେ, ଶାସ୍ତ୍ର ବାକ୍ୟରେ ତୁମେ କି ବିଚାରଟା ତୁମର ଅଛି, ହଁ ତୁମର କି ବିଚାର ଅଛି ସାଧୁଗୁରୁ ଶାସ୍ତ୍ର ବାକ୍ୟରେ, ତୁମେ ତୁମେ ବିଚାର କରିବ, ହଁ ବଦ୍ଧ ଯିବ, ସବୁ ସବୁଯାକ ଅନର୍ଥ ଧରିକିରି ବସିଛ, 4 ପ୍ରକାର ଦୋଷ ଅଛି ତୁମର, ତୁମେ କି ବିଚାର କରିବ, ଅନ୍ଧ ଭାବରେ, ହଁ ଅନ୍ଧ ଭାବରେ ଗ୍ରହଣ କରିନିଅ ସାଧୁଗୁରୁ ଶାସ୍ତ୍ର ବାକ୍ୟ, ଅନ୍ଧ ଭାବରେ ସରଳତା ଥିଲେ ଅନ୍ଧ ଭାବରେ ଗ୍ରହଣ କଲେ ସୁଦ୍ଧା ସଙ୍ଗେ ସଙ୍ଗେ ତାର ଭକ୍ତିରତା ବିଜ ଶ୍ରଦ୍ଧା ଜାତ ହେଲା, ଭକ୍ତି ଭକ୍ତି ଜାତ ହେଇଯିବ ତାର, ଏବଂ ସେ କୃଷ୍ଣଙ୍କୁ ପାଇବ ନିଶ୍ଚିତ ଭାବରେ, ଏଥିରେ କିଛି ବିଶ୍ୱାସ ସନ୍ଦେହ ନାହିଁ। ଏଇଟା ହେଉଛି କଥାଟା, ସରଳତା ହିଁ, ବି ସିମ୍ପଲ ଆଜ୍ ସିମ୍ପଲ ଆଜ୍ ଏ ଚାଇଲ୍ଡ, କେମିତିକା କେମିତିକା ସରଳତା, ନା ବି ସିମ୍ପଲ ଆଜ୍ ଏ ଚାଇଲ୍ଡ, ଶିଶୁ ପରି ସରଳତା, ଶିଶୁଟା କେଡ଼େ ସରଳ, ହଁ ଛୋଟ ଶିଶୁ କେଡ଼େ ସରଳ, 2 ବର୍ଷର 3 ବର୍ଷର ଶିଶୁଟି ପିଲାଟି କେଡ଼େ ସରଳ, ତୁମେ ତାକୁ ଲଡ଼ୁ ଦିଅ, ହଁ ହସି ହସିକି ତୁମ ପାଖକୁ ଆସିଯିବ, କିନ୍ତୁ ତୁମେ ମନେ ରଖିଛ କ'ଣ, ଆରେ ଭଲ କୁନି କୁନିଆ ପିଲାଟିଏ ହେଇଛି ରେ, ତା ମା ତା ଠିକ କେଡ଼େ ଅଳଙ୍କାର ଖଞ୍ଜି ଦେଇଛି, ସୁନାର ସୁନାର ଖଡ଼ୁ ଲଗେଇଛି, ସୁନାର କୁଣ୍ଡଳ ଲଗେଇଛି କାନରେ, ମାର୍କ ଲଗେଇ ଦେଇଛି, ୟାକୁ ଗୋଟେ ଆସିଛି କୁଟିଳ ପ୍ରକୃତି ଲୋକ ଡକେଇ, ତ ଗୋଟାଏ ଆସିଛି ଲଡ଼ୁ ଯାଚୁଛି, ପିଲା ଖେଳୁଛି ଦାଣ୍ଡରେ ଲଡ଼ୁ ଯାଚିଲା, ସେତେ ଏତେ ସରଳଚିତ ସାଙ୍ଗେ ସାଙ୍ଗେ ହଲିକି ତା ପାଖ ଚାଲିଗଲା, ଲଡ଼ୁ ଯାଚିଲାଣି, ତା ମନେ ରହି ଯାହାକୁ ନେବି ସେ ବଣକୁ, ତାକୁ ମାରିକିରି ତାକୁ ମାରିବି, ସୁନାକୁ ନେଇଯିବି, ଇଏ ଇଏ ଭାବନା, ଏ କୁ ଭାବନା ତାହା ମନରେ ଅଛି, ସେ ଲଡ଼ୁ ଯାଉଛି, କିନ୍ତୁ ଶିଶୁଟା ଏତେ ସରଳତା ପାଖକୁ ଚାଲିଗଲାଣି, ଏଇ ବାଗ୍ୟା ସରଳତା କଥାଟା ହେଉଛି, ଏଇ ପ୍ରକାର ସରଳତା, ଏଇ ପ୍ରକାର ସରଳତା ଯାହାର ହୃଦୟ ସରଳଚିତ୍ତ, ସେ ସାଧୁଗୁରୁ ବାକ୍ୟରେ ସାଙ୍ଗେ ସାଙ୍ଗେ ଶ୍ରଦ୍ଧା ବିଶ୍ୱାସ ସ୍ଥାପନ କରିବ, କହିଲେ ତାର ସାଙ୍ଗେ ସାଙ୍ଗେ ଭକ୍ତି ଜାତ ହବ, ସାଧୁ ଗୋପା ପାଇଲା ଭକ୍ତି ଜାତ ହେଲା, କୃଷ୍ଣ ରକ୍ଷତି ବାପା, ହଁ କୃଷ୍ଣ ରକ୍ଷତି, କୃଷ୍ଣ ବିନା ରକ୍ଷାକର୍ତ୍ତା କେବ ନା, କୃଷ୍ଣ ରକ୍ଷତା ପାଲକ ଆମର, କୃଷ୍ଣମର ରକ୍ଷକ, କୃଷ୍ଣମର ପାଳକ, କୃଷ୍ଣ ଛଡ଼ା ରକ୍ଷାକର୍ତ୍ତା କିଏ ଅଛି? କିଏ ରକ୍ଷା କରିବ? ଏ କଥାରେ ପୂର୍ଣ୍ଣ ବିଶ୍ୱାସଧାର ଅଛି। ସେ କୃଷ୍ଣଙ୍କ ତାକୁ ସୁରକ୍ଷା ଦେଉଛନ୍ତି। କୃଷ୍ଣ ଭକ୍ତି ଜାଗ୍ରତ ହେଇଯାଉଛି ତାର। ଯାହାକୁ କୃଷ୍ଣ ସାହାଯ୍ୟ କରିବେ ତାକୁ ଅନେକ କହନ୍ତି, ଆମେ ଯଦି ସରଳ ହେବା ଆରେ ଲୋକେ ଠକି ଦେବେ ଆମକୁ, ପିପୁଲ ୱିଲ୍ ଚିଟ୍ ଅସ୍। ଆରେ ବାବା, ତୁମେ ତ ଠକାମିରେ ପଡ଼ୁଛ, ହଜାର ବାର ଠକାମିରେ ପଡ଼ୁଛ, ଠକି ହେଉଛ। ଆଉ ଏଥିରେ କହିବା ଆମେ ସରଳ ହେଲେ ଆମକୁ ଠକି ଦେବେ? ତୁମେ ତ ଠକାମିରେ ପଡ଼ୁଛ, ବାରମ୍ବାର ପ୍ରତି ମୁହୂର୍ତ୍ତରେ ପଡ଼ୁଛ, ଆଉ ଠକି ଦେବେ କ'ଣ? ବରଂ ସରଳ ଚିତ୍ତ ହେଲେ ସାଧୁଗୁରୁ ଶାସ୍ତ୍ର ବାକ୍ୟ ଦୃଢ଼ ଶ୍ରଦ୍ଧା ଜାଗ୍ରତ କଲ ତ, ସ୍ଥାପନ କଲ ତ, ତମର ଭକ୍ତିଲତା ବୀଜ ମିଳିଗଲା, ଭକ୍ତି ଜାଗ୍ରତ ହେବ, ଆଉ କୃଷ୍ଣ ପଦରେ ସମ୍ପୂର୍ଣ୍ଣ ରୂପେ ଶରଣ ନେଇଯିବ। କୃଷ୍ଣ ରକ୍ଷା କଲେ ଆଉ କେହି ତମେ ଠକିବେ କାହିଁକି ହେବ? କୃଷ୍ଣ ଯାହାକୁ ସୁରକ୍ଷା ଦେଲା ତାକୁ କିଏ ଠକିବ କିଏ? ଆମର ପଞ୍ଚମ ସ୍କନ୍ଦ ଭାରତରେ ଜଡ଼ଭରତଙ୍କର କଥା ଅଛି। ଜଡ଼ଭରତ ସେ ପରମହଂସ, ହଁ, ବାହାରକୁ ଦେଖିବା ପାଇଁ ନଙ୍ଗଳା ହେଇଛନ୍ତି, ଅବଧୂତ ଯେମିତି ପାଗଳାଟା କିଛି, ହଁ, ଲୋକେ ତା ଉପରେ ବିଷ୍ଠା ପକାଉଛନ୍ତି, ଅମୁକ ପକାଉଛନ୍ତି, କିଛି କାହାକୁ କହୁନାହିଁ। ବସ୍ତାଲା ଗୋଟାଏ ତା ଭାଇ ବସ୍ତାଲା, ଏ ଜଗିଥା ଧାନ କିଆରି ବସିଛି, ହୃଷ୍ଟପୃଷ୍ଟ ହେଇଛି କଷିକିରି। କାଳୀ ପୂଜକ ଦଳେ ଆସିଲେ, ଖୋଜୁଛନ୍ତି ନର ବଳି ଦେବେ, ଗୋଟେ ସୁନ୍ଦର ନର, ସୁନ୍ଦର ନର ଖୋଜୁଛନ୍ତି। ଆରେ ଏଇଟା ତ ସୁନ୍ଦର ନର ହେଇଛି, ଆଉ ବେଶ ହୃଷ୍ଟପୃଷ୍ଟ ହେଇଛି, ଆକୁ ଧରିଲେ ଆଉ କାଳୀପାକୁ ନେଲେ, ଆଉ ସେ ଷୋଳ ଶିଶୁ ବାଗିଆ ଚାଲିଯାଉଛି, ଆସେ ଚାଲିଲା, କିଛି କହୁନାହିଁ, କିଛି ନାହିଁ, ଧରିଲେ ନେଲେ, ଗାଧେଇ ଦେଲେ, ନୂଆ ଲୋକ ଆପଣ ଦେଲେ, ଶିଶୁନ୍ଦ୍ର ବିନ୍ଦୁ ଲଗେଇଲେ, କାଳୀପାକୁ ନେଲେ, ବସିକି ମୁଣ୍ଡ ନୂଆ ଏପରି ମୁଣ୍ଡ ନେଉଛି, କିଛି କହୁନାହିଁ, ଯାହା କହୁଛନ୍ତି ତାହା କରିଦେଉଛି, ହଁ। କିନ୍ତୁ ପୂର୍ଣ୍ଣ ଶରଣାଗତ, ପୂର୍ଣ୍ଣ ଶରଣାଗତ, ସେ ସରଳ ଚିତ୍ତ ଯେ ସେ ପୂର୍ଣ୍ଣ ଶରଣାଗତ, ଭକ୍ତିଲତା ବିଜ ପାଇଛି, ସଙ୍ଗେ ସଙ୍ଗେ ସଦଗୁରୁ ବାକ୍ୟର ବିଷୟ ସଙ୍ଗେ ସଙ୍ଗେ ଶରଣାଗତ। କୃଷ୍ଣ ସଡ଼ା ରକ୍ଷାକର୍ତ୍ତା କେନା, କୃଷ୍ଣ ଯେ ରକ୍ଷକ ଆର ପାଳକ ଆମ, କୃଷ୍ଣ ମୋର ରକ୍ଷକ, କୃଷ୍ଣ ମୋର ପାଳକ, ପୂର୍ଣ୍ଣ ଦୃଢ଼ ବିଶ୍ୱାସ ତାର ଅଛି, ସାଙ୍ଗେ ସାଙ୍ଗେ କମ୍ପ୍ଲିଟଲି ସରେଣ୍ଡର। ଆଉ କୌନ୍ତେ ହ ପ୍ରତି ଜାଣିନ ଆମେ ଭକ୍ତ ପ୍ରଣସତି, ଯେ ଶରଣାଗତ ଭକ୍ତ କୃଷ୍ଣ ତାକୁ ପ୍ରତିଜ୍ଞା କରିଛନ୍ତି, ତାହା ଭକ୍ତର ବିନାଶ ହେଇ ମୁଁ ସୁରକ୍ଷା ଦିଏ, ଶରଣ ଲଇବେ ଯାଇ ତାରେ ତାକୁ ଉଦ୍ଧାରିବେ ନାଥ, ତୁମର ପ୍ରତିଜ୍ଞା ହେଇ ପ୍ରତିଜ୍ଞା କରିଛନ୍ତି ସେ ଅର୍ଜୁନ ଜରିଆରେ। ଇଏ ସତ କଥା। ତେଣୁ କାଳୀ ତ ଭଗବାନଙ୍କର ଦାସୀ, କାଳୀ ଦେଖିଲେ କିରେ ଏଗୁଡ଼ାକ ଦୁଷ୍ଟ ଗୁଡ଼ା କ'ଣ କରୁଛନ୍ତି, ଗୋଟେ ଶରଣାଗତ ଭକ୍ତକୁ ହାଣିବାକୁ ଯାଉଛନ୍ତି। କାଳୀ ମୂର୍ତ୍ତି ଫାଟିଗଲା, କାଳୀ ବାହାରିଲେ, କାଳୀଙ୍କ ହାତରେ ଖଡ଼ଗ ଅଛି, ସେଇ ଖଡ଼ଗରେ ଡକାୟତମାନଙ୍କର ମୁଣ୍ଡ କାଟି ପକେଇଲେ, ଦେଖ ସେ ତ ରକ୍ଷା ପାଇଲା। ତେଣୁ କହିବେ ଆମେ ସରଳ ହେଲେ ଆମକୁ ଠକିବେ? କିଏ ଠକିବେ କାହିଁକି? ତୁମେ ସରଳ ହେଲେ ତ ତୁମେ ଶୀଘ୍ର ଭକ୍ତିଜାତ ହେବ, ତୁମର ଶୀଘ୍ର ସାଧୁଗୁରୁ ବାଣୀରେ ବିଶ୍ୱାସ ଜାତ ହେବ, ଶ୍ରଦ୍ଧା ଜାତ ହେବ, ସଙ୍ଗେ ସଙ୍ଗେ ଶରଣାଗତି, ଯେମିତି ବାହୁଟା ବୋହୁଟା ସଙ୍ଗେ ସଙ୍ଗେ ହରିନାମ କଲା, ସଙ୍ଗେ ସଙ୍ଗେ ବଢ଼ିଲା, ନଈକି ପାର ହେଇଗଲା, କିଛି ଅସୁବିଧା ହେଇନି, କିନ୍ତୁ ଶାଶୁଟା ଉବେଇ ଡୁବେ ହେଇ ମରୁଛି ସେଠି। ଇଏ ହେଉଛି ସରଳତାର କଥା। ଏଇଥିପାଇଁ ଶ୍ରଦ୍ଧା ଆଦୌ ଶ୍ରଦ୍ଧା ବୋଲି କୁହାଯାଇଛି। ହଁ, ଯାହା ଶ୍ରଦ୍ଧା ଶିଶୁ ପରି ସରଳ ହେବ, ଶ୍ରଦ୍ଧା ଥିଲେ ତୁମର ହେବ, ଯାହା ଶ୍ରଦ୍ଧା ନାହିଁ। ତୁମେ ବିଶ୍ୱାସ କରୁଛ ଏ ରାଜନୈତିକ ନେତାମାନଙ୍କ କଥାରେ, ତୁମେ ବିଶ୍ୱାସ କରୁଛ ଏ ଜଡ଼ ବୈଜ୍ଞାନିକମାନଙ୍କ କଥାରେ, ସାଧୁ ଶାସ୍ତ୍ର ଗୁରୁବାକ୍ୟରେ ବିଶ୍ୱାସ ହେବ ନାହିଁ। ତୁମର କେମିତି ହେବ ଭକ୍ତି ଉଦୟ? କେମିତି ତୁମେ କୃଷ୍ଣଙ୍କୁ ପାଇବ? କେମିତି କିଏ ତୁମକୁ ସୁରକ୍ଷା ଦେବ? ହଁ, ଇରେ ବାରୁଦ ଗଦା ଉପରେ ଛିଡ଼ା ହେଇଛି ପୃଥିବୀ, କେତେ ଆଣବିକ ବୋମା ତିଆରି କରି ରଖିଲାଣି, କେଉଁ ମୁହୂର୍ତ୍ତରେ ଫୁଟିବ? ଇରେ ଆକ୍ରମଣ କଲାରେ, ପାକିସ୍ତାନ ଆକ୍ରମଣ କଲାରେ, ଆଇଲାରେ ବୋମା ପକେଇଲାରେ ମରିବ ବୋଲି। କିନ୍ତୁ ଯେ ସମ୍ପୂର୍ଣ୍ଣ ଶରଣାଗତ ଭକ୍ତ, ସେ କିଛି ଡିଷ୍ଟର୍ବ ହୁଏ ନା, କୌଣସି ପ୍ରକାର ବିଚଳିତ ହୁଏ ନା, କାରଣ ଅବଶ୍ୟ ରଖିବେ କୃଷ୍ଣ, କୃଷ୍ଣ ବିନା ରକ୍ଷାକର୍ତ୍ତା କେହ ନା। ପ୍ରୟନ ବ୍ୟଥନ୍ତି ଛ ବିଗୀତାର କହିଛି, ପ୍ରଳୟ ହେଲେ ବି ସେ ବ୍ୟତିବ୍ୟସ୍ତ ହଉ ନାହିଁ। ଆରେ କୃଷ୍ଣ ଇଚ୍ଛାରେ ସବୁ କିଛି ହଏ, ଯଦି କୃଷ୍ଣ ଇଚ୍ଛା ହେଇଛି ଏପରି ଯୁଦ୍ଧ ହବ, ଏପରି ବୋମା ପଡ଼ିବ, ଲୋକେ ମରିବେ, ତାକୁ କ'ଣ କିଏ ଅନ୍ୟଥା କରିପାରିବ? ସେ ତୁମେ ବ୍ୟତିବ୍ୟସ୍ତ ହେଲେ ଟ୍ରେଞ୍ଚ ଭଳି ଟ୍ରେଞ୍ଚ ଭିତରେ ପଶିଲେ କ'ଣ ବଞ୍ଚିଯିବ କି? ତା ହବ ନା। କୃଷ୍ଣ ଉପରେ ପୂର୍ଣ୍ଣ ବିଶ୍ୱାସ କରିଛି, ଦୃଢ଼ ଶ୍ରଦ୍ଧା ପ୍ରଚିତ, ସେ ପ୍ରଳୟ ହେଲେ ବ୍ୟତିବ୍ୟସ୍ତ ହଉ ନାହିଁ। ବୋମା ଫୁଟିଲେ ସମସ୍ତେ ମରିବ, ଅଛ ସେ ରକ୍ଷା ପାଇବ, କେହି ତାକୁ କୃଷ୍ଣ ରକ୍ଷା କରିବେ। ଯେମିତି ଦ୍ରୋଣପୁତ୍ର ଦ୍ରୋଣୀ ଅଶ୍ୱସ୍ଥାମା ବ୍ରହ୍ମାସ୍ତ୍ର ପେଶିଲା, ଉତ୍ତରାର ଗର୍ଭ ନଷ୍ଟ କରିଦେବ, କାଣ୍ଡ ବଂଶଧ୍ୱଂସ କରିଦେବ, କିନ୍ତୁ ପାରିଲା ନା, ହଁ, କୃଷ୍ଣ ରକ୍ଷା କଲେ। ବ୍ରହ୍ମାସ୍ତ୍ରଟା ତ ଅଧିକ ବଳବାନ ନୁହେଁ ତ ବୋମାଟା, ଏପରି କୃଷ୍ଣ ଠିକ ପୂର୍ଣ୍ଣ ବିଶ୍ୱାସ। ଏଇଥିପାଇଁ ଯିଏ କୃଷ୍ଣ ଚେତନା ଅନ୍ୟ ଭିତରେ ପୁରେଇ ପାରିଲା, ସେ ତୁମର ବନ୍ଧୁ, ସେ ତୁମର ମଙ୍ଗଳାକାଂକ୍ଷୀ ବନ୍ଧୁ ତୁମର, ସେ ସେ ତୁମର ମଙ୍ଗଳାକାଂକ୍ଷୀ, କ'ଣ କ'ଣ ସବୁଠୁ ବଡ଼ ଉପକାର କରିଛି। କୃଷ୍ଣ ଚେତନଶୀଳ ହେଲେ, ଆ କୃଷ୍ଣ ଭଜନ ପ୍ରଭୃତ ହେଲେ, ଈଶ୍ୱର ତ୍ୟାଗ କଲା ପରେ କୃଷ୍ଣଙ୍କର ଧାମକୁ ଯିବ, ଆଉ ଏ ମର୍ତ୍ତ୍ୟ ଲୋକ ତ ଆସିବ ନା, ଏ ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହବ ନା ତୁମେ, ଏଡ଼େ ବଡ଼ ଉପକାରଟା କିଏ କରୁଛି କି? ପିତା କଥାଟା କୁହାଯାଉଛି, ହଁ ସେ ଯୋଡ଼େ ବନ୍ଧୁ ଥିଲେ, ଦୁଇ ଜଣ ବନ୍ଧୁ ଥିଲେ, କଥା ଅଛି ମହାଜନ ମାନେ କହନ୍ତି, ସେ ନଦିଆ ନବଦ୍ୱୀପରେ ଥିଲେ, ପିଲାଦିନରୁ ବନ୍ଧୁ ହେଇଛନ୍ତି, କ୍ରମେ ବଡ଼ ହେଇଗଲେ ଜଣେ କୃଷ୍ଣ ଭକ୍ତ ହେଲା, ଆଉ ଜଣେ ଯାହା କହନ୍ତି ଗ୍ରସ୍ ମେଟେରିଆଲିଷ୍ଟ ନିଦାଗ ଭୌତିକବାଦୀ ହେଇଗଲା, ଅଭକ୍ତ ହେଇଗଲା, ସେ ପିଲାଦିନରୁ ବନ୍ଧୁ ଅଛନ୍ତି, କୃଷ୍ଣ ଭକ୍ତ ହେଲା, ସାଧୁଗୁରୁ ପାଦାଶ୍ରୟ କଲା, ଆଉ ଭଜନ କଲା, ଜାଣିଲା ଭଜନ ବିନା ଗତି ନାହିଁ, ଭଜନ ବିନା ଗତି ନାହିଁ, ଭଜିବ ବୋଲି ଆସେ ସଂସାର ଭିତରେ ଭୁଲିଆ ରହିଲେ ଅବିଦ୍ୟାରେ, ଏ ଭଜନ ବିନା ଗତି ନାହିଁ, ତୁମେ ଭଜନ କରିବାକୁ ଆସିଛ, ଏସବୁ କଥା ସାଧୁଙ୍କରୁ ଶୁଣିକିରି ଜାଣିଲା, ତତ୍ତ୍ୱ ଜାଣିଲା, ହଁ ଆଉ ଏଇଟା ହେଉଛି କୃଷ୍ଣ ଚେତନା ହେଉଛି ସର୍ବୋଚ୍ଚ ଜିନିଷ, ଜାଗ୍ରତ ହେଲେ ତାର ଏଥିରୁ ଉଦ୍ଧାର ପାଇବ, ହଁ ଆଉ ଜନ୍ମଚକ୍ର ଘୂର୍ଣ୍ଣାୟମାନ ହେବ ନା ଏଇଟା, ତେଣୁ ମୋ ବନ୍ଧୁ ଏ ପିଲାଦିନୁ ଥିଲା, ତାକୁ କେମିତି ମୁଁ ଟିକେ ତା ଭିତରେ ଏଇଟା ପ୍ରବେଶ କରିବି, ତାକୁ ସାଧୁ ପାଖକୁ ଟିକେ ନେବି, ସାଧୁ ପାଖକୁ ନଗଲେ ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ରେ କହେ ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ, କଥା ହେଉଛି ସାଧୁ ପାଖକୁ ନଗଲେ ଏଇଟା ଜାଗ୍ରତ ହେବ ନା, ତେଣୁ ସାଧୁ ଅଛନ୍ତି ଗଙ୍ଗା ନଈ ଆର ପଟରେ, ବୈଷ୍ଣବ ହଁ ମହାରାଜ ମାନେ ଅଛନ୍ତି, ସାଧନ ଭଜନ କୀର୍ତ୍ତନ ହେଉଛି, ତା ଦିନେ କହିଲା ହେ ଭାଇ ଆ ଚାଲ ଆସ ମୋ ସାଙ୍ଗରେ ଥରେ ଆର ପଟକୁ ଯିବା, ସାଧୁ ବୈଷ୍ଣବ ମହାରାଜ ଆଙ୍କର ସାଧୁଙ୍କର ସଙ୍ଗ କରିବା, ଆଉ ଭଜନ କୀର୍ତ୍ତନ କରିବା ତାଙ୍କ ମେଳରେ, ଆଉ ଶ୍ରବଣ କରିବା, ହଁ ଏଇଟା ଜୀବନର ଏକାନ୍ତ ଆବଶ୍ୟକ ଜିନିଷ, ଆଉ ନହେଲେ ଉଦ୍ଧାର କେମିତି ପାଇବା ଆମେ, ଇଏ କହିଲା, ସେ କହିଲା ହଁ ଭାଇ ଭଲ କଥା କହୁଛ, ହଁ ଭଲ କଥା, ହଁ ହଁ ଯିବା ଯିବା, ଆ ମୋର ଟିକେ ମୋର ସମୟ ନାହିଁ, ମୁଁ ବଡ଼ ବିଜି ଲୋକ, ମୋର ସମୟ ନାହିଁ, ସମୟ ଯେତେବେଳେ ଟିକେ ହେବ ମୁଁ କହିବି ତୁମକୁ, ଆଉ ଆଉ ତୁମେ ଆମେ ସାଙ୍ଗ ହେଇକି ଯିବା, କିରେ କ'ଣ କରୁଛ ସମୟ ନାହିଁ ତୁମର, ସେ ଦେଖିବ ରାତି ରାତି ବସିକିରି ଟିଭି ଖୋଲିକିରି ଦେଖିବ, ଟିଭି ଦେଖିବ ରାତି ରାତି, କେଉଁଠି ଅପେରା ପାର୍ଟି ନାଟ କରୁଛନ୍ତି, ରାତି ପାଇଯିବ ଦେଖିବ, ବସିକିରି ରାତି ପାଇଲାଣି ନାଟ ଦେଖୁଛି ବସିକିରି, ଏଥିରେ ମୋର ସମୟ ନାହିଁ ସାଧୁ ପାଖକୁ ଯିବା ପାଇଁ, ଏଇ କାମ କରେ ସେ, ବହୁ କଳ କୌଶଳ କଲା କିନ୍ତୁ ସେ କହିଲା ନାହିଁ ମୋର ସମୟ ନାହିଁ, ଆଉ ସମୟ ହଉ ହଉ ଆଉ, ସେଉଠୁ କହିଲା କ'ଣ କରିବି, ଏ ତ ବଡ଼ ଅସୁବିଧାରେ ପକେଇଲାଣି, ମୋର ଜଣେ ବନ୍ଧୁ ପ୍ରକୃତ ୟାକୁ ଯଦି ସାଧୁ ପାଖକୁ ନେବି, ୟାର କୃଷ୍ଣ ଚେତନା ଟିକେ ଜାଗ୍ରତ ହେବ ତାହେଲେ ଉଦ୍ଧାର ପାଇଯିବ, ତାହେଲେ ମୁଁ ବନ୍ଧୁର କାମ କଲି ଠିକ, ହଁ ନହେଲେ କି ବନ୍ଧୁ ଆମେ, ସେଥିପାଇଁ ଦେଖିଲା ଆରେ ଇଏ ଅପେରା ନାଟ ଦେଖୁଛି ରାତି ରାତି ବସି, ଆରେ କହୁଛି ସମୟ ନାହିଁ, ସେଉଠୁ କୌଶଳ କଲା, ଆଚ୍ଛା କହିଲା ଭାଇ ଆର ପାର୍ଟିକୁ ଭଲ, ଯାହା କହନ୍ତି ଭାରତ ବିଖ୍ୟାତ ଅପେରା ପାର୍ଟି ଆଇଛି, ଭାରତ ବିଖ୍ୟାତ ଅପେରା ପାର୍ଟି ଆଇଛି, ଭାରି ଭଲ ନାଟ ହେଉଛି, ଯିବା ନା, ହଁ ନିଶ୍ଚୟ ଯିବା, ଆଉ ସେତୁକୁ ବାହାରିଲା ଗଞ୍ଜିରେ, ହଁ ନିଶ୍ଚୟ ଯିବା, ଆଉ ସେଠୁ ଦୁଇ ବନ୍ଧୁ ଆସିଲେ ଗଙ୍ଗା କୂଳକୁ, ଡଙ୍ଗାରେ ବସିଲେ ଗଙ୍ଗା ପାରି ହେବେ, ଯାଇକି ଆର ପଟକୁ ଯିବେ ମାୟାପୁର, ସେ କୌଣସି ମତେ ଜାଣିପାରିଲା ଡଙ୍ଗାରେ ବସିବାକୁ ଯେମିତି ଯାଉ ଜାଣିପାରିଲା, ଇଏ ମୋ ବନ୍ଧୁ ମୋତେ ସେ ସାଧୁ ପାଖକୁ ତ ନେଉଛି, ଆଉ ସେ ଜାଣିପାରିଲା କେମିତି ଜାଣିପାରିଲା, ସେଠୁ କହିଲା ଭାଇ ହେ ମୁଁ କହିବାକୁ ଭୁଲି ଯାଇଛି, ମୋର ଗୋଟେ ରୋଗ ଅଛି, ସେ ଯେଉଁ ଗଙ୍ଗା କୂଳରେ କହୁଛି, କ'ଣ ରୋଗ ଅଛି, ନା ମୁଁ ଡଙ୍ଗାରେ ବାସିଲେ ମୋ ମୁଣ୍ଡ ବୁଲାଏ ଭକ ଭକ ବାନ୍ତି କରେ, ମୋର ଏ ରୋଗ ଅଛି, ତେଣୁ ମୁଁ ଜମା ଡଙ୍ଗାରେ ବସେ ନା, ଆଉ ଅପେକ୍ଷା କର ଖରାଦିନ ହଉ ନଦୀ ଶୁଖିବ ଆମେ ଯିବା, ଏ କଥା କହିଲା, ତା ବନ୍ଧୁ କହିଲା ହେରେ ଖରାଦିନରେ ଗଙ୍ଗା ଶୁଖେ ଜାଣିଛୁ, ଇରେ ଖରାଦିନରେ ଗଙ୍ଗାରେ ବେଶୀ ପାଣି ଆସେ ବରଫ ତରଳିକିରି, ଗଙ୍ଗା ଶୁଖିବ ନାହିଁ କି ତୁ ଯିବୁ ନାହିଁ ବାପା ସାଧୁ ପାଖକୁ, ମୁଁ ବହୁ ବହୁ କୌଶଳ କଲି କିନ୍ତୁ ତୋର ଏତେ କାପଟ୍ୟ ଅଛି, ମୁଁ ଫେଲ୍ ମାରିଲି, ଆଉ ଯାହାର କାପଟ୍ୟ ଅଛି ତାକୁ କୌଣସି ମତେ ତୁମେ ଭଜନ ପଦକୁ ଆଣିପାରିବ ନା, ନା ସେଇଥିପାଇଁ କପଟତା ହୋଇଲେ ଦୂର ହଉକୁ ଯେ ପ୍ରେମେର ପୁର ସଳତା ହିଁ ବୈଷ୍ଣବତା, ଏଥିପାଇଁ ମହାଦୁମାନେ କଥା କହିଛନ୍ତି, ହଁ ସେ ହେଉଛି କାରଣ, ଶାଶୁ ଶୁଣିଲା ବୋହୁ ଶୁଣିଲା, ବୋହୁ ସାଙ୍ଗେ ସାଙ୍ଗେ ହରିହରି କହିଲା, ଶାଶୁ କାହିଁ କଲା ନାହିଁ, ନା ବୋହୁର ସଳତା ଅଛି, ଶାଶୁର କାପଟି ଅଛି ସଳତା ନାହିଁ, ସେଥିପାଇଁ କଲା, ସଳତା ହେଉଛି ଅସଲ ଜିନିଷ, ସେଥିପାଇଁ ଶ୍ରଦ୍ଧା ଯେ ଭକ୍ତିଲତାର ବୀଜ ଶ୍ରଦ୍ଧା, ସଳତା ଥିଲେ ସାଙ୍ଗେ ସାଙ୍ଗେ ସେ ଭକ୍ତିଲତାର ବୀଜ ମିଳିଯିବ, ଅଶ୍ରଦ୍ଧା ତୁମେ ଜାଗ୍ରତ ହେବ ସାଧୁ ଶାସ୍ତ୍ର ଗୁରୁବାକ୍ୟରେ, ଖୁବ୍ ଶୀଘ୍ର ତୁମେ ଭଜନ ପଥକୁ ଆସିକିରି ଖୁବ୍ ଶୀଘ୍ର ଭଜନ ସାଧୁ ଗୁରୁ ପାଦ ଆଶ୍ରୟ କରି ଭଜନ କରିବ, এবং খুব শীঘ্র উন্নতি করি কৃষ্ণ পাত্র নচেত হব না। কাপট্য যেপর্যন্ত থিব, হজার শুনিলে হজার কথা কহিলে হ্যাঁ তুম এগুড়াক কিছু কানে পশিব না, হ্যাঁ তোমার এগুলা কিছু জাগ্রত হব না, এড়ে সব হ হ সব করছ, মালা পকাইছি, জপ করছি, সব করছি, অন্য ধন্দারে ব্যাপুছি কি রে ভজন তো কলে কৃষ্ণে ভক্তি কহিলে সর্বকর্মকৃত হয়ে গেল, কৃষ্ণ ভক্তি কলে তো সব কাম শেষ হয়ে গেল, আপনার অন্য ধন্দারে কাই লাগিছ, দুর্গাবাবু কাই লাগিছ হ কাই না, আমার অবিশ্বাস নাই মুখে কহুছে, হ্যাঁ ইয়ে ধন্দাটা ন কলে কিমিতি হব কি ও, ইয়ে ধন্দাটা তো করিবার অছি, ই হচ্ছে আসল কথাটা, এ আমার বিশ্বাসের গুণা আছে, আমার কাপটি অছি, আমার সরলতা নাহি, তেণু সাধুগুরু বাক্যরে শাস্ত্র বাক্যরে পূর্ণ শ্রদ্ধা দৃঢ় শ্রদ্ধা স্থাপন করি পারুন, কিছু আংশিক শ্রদ্ধা আছে বা কোমল শ্রদ্ধা আছে, দৃঢ় শ্রদ্ধা নেই, এইপাই হয়ে পারে অন্য কথা কিছু না। থ্যাংক ইউ ভেরি মচ।